सर्वसताहंसन्निविष्टो मत्ता स्मृतिर्ज्ञानमपोहनं च वेदैश्च सर्वैरहमेव भिद्यो वेदान्तकृद्वेदविदेवचाहं शरदंभ सर्वस्य समस्तदिगंबर च एवं अहं मो हृदि हृदये सन्निविष्टः अवस्थित भई मत मोठर स्मृति स्मरण शक्ति ज्ञानम ज्ञान अपोहनम विस्मृति वेरे वेद द्वारा च मध्य सर्वे सर्व अहम मो एव निश्चिंत रूपे वेद्य ज्ञानतव्य वेदांतकृत वेदांत प्रणेता वेदवित वेदज्ञ एव निश्चिंत भाव च एवं अहम मो शुक्रवार कृष्ण देश व्यक्ति वेदांत स्वयं गुरुपाद महाराज इंद्रांग्रे कृष्ण गौरवंद स्वयं महाराज चंद्र गहरे मो प्रत्येक हृदय विद्यमान एवं मो ठारु स्मृति स्मरण का स्मरण शक्ति ज्ञान एवं विस्मृति आसे समस्त वेदरे मुझे ज्ञान विषय वास्तविक मुझे वेदांत प्रणेता एवं मुँह वेदज्ञ अटे अर्थात मुँह ही वेद जाने कहते परमेश्वर परमात्मा रूप से प्रत्येक हृदय विद्यमान एवं ही समस्त कर्म आरंभ हो जीव तार गतजन्म सब कथा भूल जाइए कि परमेश्वर निर्देश में सब करवाकूर से तार समस्त कर्मर साक्षी अटति तेणु जीव तार पूर्व कर्म अनुजाई कर्म आरंभ करे आवश्यक ज्ञान तक दि जाए स्मृति शक्ति दि जाए से तार गतजन्म कथा भूल जाए तेणु भगवान से केवल सर्वज्ञापक कथा नुहे से मध्य प्रत्येक हृदय विद्यमान से जीवरु जीव को तार विभिन्न कर्मर फल प्रदान करती केवल निर्देशित ब्रह्म हृदय स्थित परमात्मा कि परम पुरुष भगवान हिसाब पूज्य सती नुहे से मध्य समस्त वेदर प्रतीक रूपे वेद रूपधारी हिसाब से पूज्य वेद मैंने लोक मान उपयुक्त मार्ग निर्देश करती जहाँफल लोक मैंने से जीवनधारा ठीक मार्ग में बदलाई भगवान निकट को सामान चिरंतन गुरु परिचय करती वेद मैंने परम पुरुष भगवान श्रीकृष्ण सम्बन्ध में ज्ञान प्रदान करती एवं कृष्ण तर व्यासदेव अवतार से वेदांत सूत्र प्रणीता अटंती व्यासदेव द्वारा श्रीमहागतम वेदांत सूत्र जो भाष्य दि जाएगी वेदांत सूत्र प्रकृत ज्ञान प्रदान करे बद्ध जीवन मुक्ति निमित्त भगवान एपरि परिपूर्ण अटंती जैसे जीव को खाद्य जगाती एवं खाद्य मध्य जीर्ण करती से मध्य जीवर कर्म मान साक्षी अटंती से जीव को वेद रूप से ज्ञान प्रदान करती परम पुरुष भगवान श्रीकृष्ण रूप से भगवदगीतार शिक्षक अटंती से बद्ध जीवर पूज्य अटंती एक प्रकार भगवान मंगलवान एवं महाकारण अटंती अंतर्प्रविष्ट शास्त्र जनाना अच्छा जीव सर्वत्याग करा सब भूल जाए कि परमेश्वर प्रणोदित हो से पुणी तार कार्य आरंभ करे यदि से भूल जाए तो भगवान तक बुद्धि दिखती तार काम को पुनर्वार आरंभ करने को कत जन्म से जो छाड़ था से पुणी आरंभ करे तेणु जीव ए जगत हृदय अवस्थित परमात्मा निर्देश केवल सुख दुख भोगुच नुहे से वेद को बुझा को सुविधा सुविधा पाँचे यदि कौन सी व्यक्ति वेद ज्ञान लाभ करने को अत्यंत आग्रही कृष्ण तक आवश्यक बुद्धि दिखती से कहीं वैदिक ज्ञान को जीवन निमित्त उपस्थापन करण जीव व्यक्तिगत भाव में कृष्ण को बुझा दरकार वैदिक साहित्य एक कथा कहु जो सौ सर्वे वेदी दीयते अर्थात समस्त वैदिक शास्त्र में एपर चारि वेद आरंभ कर वेदांत सूत्र उपनिषद एवं पुराण आदि पर्यंत समस्त वैदिक शास्त्र में परमेश्वर भगवान प्रोग्राम ही कर वैदिक कर्तव्य विज्ञान पालन कले वैदिक दर्शन आलोचना कले भक्ति मार्ग में भगवान को पूजा कले ଭଗବାନ ପ୍ରାପ୍ତ ହୁଅନ୍ତି। ତେଣୁ ବେଦର ଉଦ୍ଦେଶ୍ୟ ହେଲା କୃଷ୍ଣଙ୍କୁ ଯିବା। ବେଦ କୃଷ୍ଣଙ୍କୁ ଯିବାର ମାର୍ଗ ନିର୍ଦ୍ଦେଶ କରନ୍ତି ଏବଂ ସାଧନ ବିଧି ମଧ୍ୟ ଦର୍ଶାନ୍ତି। ଅନ୍ତିମ ଲକ୍ଷ୍ୟ ହେଲା ପରମପୁରୁଷ ଭଗବାନ, ସେ ହେଉଛନ୍ତି ଅନ୍ତିମ ଲକ୍ଷ୍ୟ। ବେଦାନ୍ତ ସୂତ୍ରରେ ନିମନ୍ତ୍ରଣ କରାଯାଇଛି ତତ୍ତ୍ୱ ସମନ୍ୱୟା। ବୈଦିକ ସାହିତ୍ୟକୁ ବୁଝିପାରିଲେ ବ୍ୟକ୍ତି ସିଦ୍ଧିଲାଭ କରିପାରିବ ଏବଂ ବିଭିନ୍ନ ବିଧି ଅବଲମ୍ବନ କରି ସେ ବୁଝିପାରିବ ତାର ପରମପୁରୁଷ ଭଗବାନ ସହ କି ସମ୍ବନ୍ଧ ଅଛି। ଏହି ପ୍ରକାରେ ବ୍ୟକ୍ତି ଭଗବାନଙ୍କ ପାଖରେ ପହଞ୍ଚିପାରିବ ଏବଂ ଶେଷରେ ଅନ୍ତିମ ଲକ୍ଷ୍ୟ ହାସଲ କରିପାରିବ। ଅନ୍ତିମ ଲକ୍ଷ୍ୟ କ'ଣ ତାହା ପରମପୁରୁଷ ଭଗବାନ ବ୍ୟତୀତ ଆଉ କିଛି ନୁହେଁ। ଏହି ଶ୍ଳୋକରେ ବେଦର ଉଦ୍ଦେଶ୍ୟ, ବେଦକୁ ବୁଝିବା ଉପାୟ ଏବଂ ବେଦର ଲକ୍ଷ୍ୟ କଥା ଭଲ ଭାବରେ ବର୍ଣ୍ଣନା କରାଯାଇଛି। ନମଃ କୃଷ୍ଣ କୃଷ୍ଣ ନମଃ ସର୍ବର୍ତ୍ତମାନପୁର ଭଗବାଚ ପ୍ରଭୁପାଦ ସର୍ବାଣୀ ପ୍ରଚାର। ଆଜି ଆମେ ଏହି ଭଗବତ ଗୀତା 15 ଅଧ୍ୟାୟ ପନ୍ଦରଶ କରି ବୃଦ୍ଧି ସମାଲୋଚନା କରିବା। ତେଣୁ ଏହି 15 ଅଧ୍ୟାୟ ହେଉଛି ପୁରୁଷୋତ୍ତମ ବିଭାଗ ଯୋଗ। ଭଗବତ ଗୀତାରେ 18 ଅଧ୍ୟାୟ ଅଛନ୍ତି, ଏହାକୁ 3 ଭାଗରେ ବିଭକ୍ତ କରାଯାଉଛି। ପ୍ରଥମ 6ଟିକୁ କର୍ମ ବିଭାଗ ବୋଲି କୁହାଯାଉଛି, ମଝି ଯେଉଁ 6ଟି ରହିଲେ 7ରୁ 12 ତାକୁ ଭକ୍ତି ବିଭାଗ ବୋଲି କୁହାଯାଉଛି, ଏବଂ 13ରୁ 18 ଏହି 6ଟି ଅଧ୍ୟାୟକୁ ଜ୍ଞାନ ବିଭାଗ ବୋଲି କୁହାଯାଉଛି। ତେଣୁ ଏହି ଜ୍ଞାନ ବିଭାଗ ମଧ୍ୟରେ 15 ଅଧ୍ୟାୟରେ ଭଗବାନ ପୁରୁଷୋତ୍ତମ ବିଭାଗ ଯୋଗ ଭଗବାନ ନିଜ ବିଷୟରେ କହିଛନ୍ତି, ତାଙ୍କ ବିଷୟରେ, ତାଙ୍କ ଧାମ ବିଷୟରେ, ସେଠିକି ଯିବା ପାଇଁ କେମିତି ଟିକେଟ୍ କଟାହେବ ସେଇଟା ମଧ୍ୟ କହିଛନ୍ତି। ଟିକେଟ୍ ଦିଆଯାଉଛି, ଭଗବାନ ଟିକେଟ୍ ଦେଉଛନ୍ତି ସେଠି ଯିବା ପାଇଁ। ତେଣୁ ଏହି 15 ଅଧ୍ୟାୟ ପୁରୁଷୋତ୍ତମ ବିଭାଗ ଯୋଗ 20 ଶ୍ଳୋକ ଅଛନ୍ତି, କିନ୍ତୁ ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ ସବୁ ରହିଛନ୍ତି। ଆମେ ଗତକାଲି ଯେଉଁ କହୁଥିଲେ 10 ଅଧ୍ୟାୟ 35 ଶ୍ଳୋକରେ ବର୍ଣ୍ଣନା କରୁଥିଲେ, ମାସାନାମ ମାର୍ଗଶୀର୍ଷହମ ଋତୁନାମ ଉଷ୍ମାଙ୍କର, ତାପରେ ବୃହତ୍ସାମ ତଥା ସାମନା ଗାୟତ୍ରୀ ସୁନ୍ଦସାମ ଅହମ। ତେଣୁ ସେହି ଶ୍ଳୋକରେ ଆମେ ଏଇ 15 ଶ୍ଳୋକ ବିଷୟରେ କହିଥିଲେ, ସେଥିପାଇଁ ଆଜି ଏହି ଶ୍ଳୋକଟି କହିଲେ। ତେଣୁ ଏ ଯେ ବେଦ କହିଲେ ସାଧାରଣତଃ ଶାସ୍ତ୍ରୀ ବା ଯେଉଁ ଗ୍ରନ୍ଥ ଯେଉଁ ରହିଛି, ବହିପତ୍ର ସବୁ ଯେଉଁ ରହିଛି, ଜଣେ ରଚନା କରୁଛନ୍ତି, ରଚନା ଲେଖୁଛନ୍ତି, ଆମ ଶାସ୍ତ୍ରର ଇଏ ହେଉଛି ଲେଖକ। କିନ୍ତୁ ଇଏ ଯେଉଁ ବେଦର ଲେଖକ କେହି ନାହାନ୍ତି। କାହିଁକି ନା ବେଦ ଭଗବାନଙ୍କ ବିଶ୍ୱାସ ଜାତ ହୋଇଛି, ତେଣୁ ବେଦକୁ ଅପୌରୁଷେୟ ବୋଲି କହିଲା, କୌଣସି ଲୋକ ଲେଖିନାହାନ୍ତି ବେଦକୁ। ଶାସ୍ତ୍ର, ବେଦଶାସ୍ତ୍ର ଭଗବାନଙ୍କର ଯେତେବେଳେ ବୌଦ୍ଧ ଜଗତ ସୃଷ୍ଟି ହେଉଛି ଭଗବାନଙ୍କ ବିଶ୍ୱାସରୁ, ସେହିଭଳି ଭାବରେ ବେଦ ମଧ୍ୟ ଭଗବାନଙ୍କ ବିଶ୍ୱାସରୁ ଜାତ ହେଉଛି, ଉପନିଷଦରେ ବର୍ଣ୍ଣନା କରାଯାଇଛି। ଅଶ୍ୟ ମହତ ବୌଦ୍ଧ ନିଶ୍ୱସିତ ମେଦ ଦିଗ୍ବେଦ ଯେଦୁର୍ବେଦ ସାମବେଦ, ଭଗବାନଙ୍କ ବିଶ୍ୱାସରୁ ବେଦ ଜାତ ହେଉଛନ୍ତି। ତେଣୁ ଇଏ ହେଉଛନ୍ତି ଭଗବାନ, ଯାହାଙ୍କ ବିଶ୍ୱାସରୁ ଶାସ୍ତ୍ର ଆସନ୍ତି ସେ ହେଉଛନ୍ତି ଭଗବାନ। ଆମେ ନିଶ୍ୱାସ କେବଳ ଆମ ନିଶ୍ୱାସରେ କେବଳ ପବନ ଆସୁଛି ନା ନାହିଁ, କିନ୍ତୁ ଭଗବାନ ବିଶ୍ୱାସରେ ଏ ବୌଦ୍ଧିକ ଜଗତକୁ ଆସିପାରିବ, ହେଉଛନ୍ତି ଭଗବାନ। ବ୍ରହ୍ମା ସୂତ୍ରରେ ବ୍ରହ୍ମ ସଂହିତାରେ ବର୍ଣ୍ଣନା କରିଛନ୍ତି ସେଇଟା, ଯେ ସେଇ ଯେ ବିଶ୍ୱସିତ କାଳ ଜୀବନ୍ତି ରୋଗ୍ରଜା ଗୋବିନ୍ଦନାଥ ବିଷ୍ଣୁ ମହାନ୍ ଶ୍ରୀୟଜସ୍ କଳାବିଶେଷୋ ଗୋବିନ୍ଦମାଧିଭୂଷଣ ବ୍ରହ୍ମ ଭଜାମି। ଯେ ସେଇକ ବିଶ୍ୱସିତ କାଳ ଭଗବାନଙ୍କ ବିଶ୍ୱାସ ପରିମାଣ କେତେ, ଜୀବନ୍ତି ରୋଗ୍ରଜା ଗୋବିନ୍ଦନାଥ ଜଗଦନ୍ଦନାଥ ଏ ଜଗତକୁ ଅଣ୍ଡ ବୋଲି କୁହାଯାଉଛି, ଅଣ୍ଡ ଯେମିତି ଅଣ୍ଡା ଯେମିତି ଘୋର ସେଇଭଳି ଭାବରେ ଜଗତର ଅଣ୍ଡ ଜଗତ ଅଣ୍ଡା ଭଳି ଅଣ୍ଡାନ୍ତରସ୍ତ ପ୍ରମାଣ ଧ୍ୟାନ୍ତରସ୍ତ। ତେଣୁ ଏହି ଜଗଦଙ୍କର ନାଶ ଯେବେ ରହିଛନ୍ତି ସେ ହେଉଛନ୍ତି ବ୍ରହ୍ମା। ପ୍ରତି ଜଗତରେ ଜଣେ ବ୍ରହ୍ମା ରହିଛନ୍ତି, ଅନେକ ବ୍ରହ୍ମା ରହିଛନ୍ତି, ସେଇଟାକୁ ବର୍ଣ୍ଣନା କରାଯାଇଛି। ଥରେ ବ୍ରହ୍ମା କଲେ ଭଗବାନଙ୍କୁ ଦର୍ଶନ କରିବା ପାଇଁ, ଭଗବାନଙ୍କ ଲୀଳା ଚାଲିଥିଲା ଦ୍ୱାରକାରେ, ତେଣୁ ବ୍ରହ୍ମାଙ୍କର ମଧ୍ୟ ଗର୍ଭଟିକେ ଗର୍ଭ ହେଇଯାଇଥିଲା, ତେଣୁ ସେ ଦ୍ୱାରକାକୁ ଯାଇ ଯେତେ ଯାଇଛନ୍ତି ଦ୍ୱାରପାଡ଼ ରହିଛନ୍ତି, ତାଙ୍କୁ କହିଲେ ବ୍ରହ୍ମା ଆସିଛନ୍ତି ଭଗବାନ ପୁଅ ଦର୍ଶନ କରିବା ପାଇଁ। ଦ୍ୱାରପାଡ଼ ଗଲେ ଭଗବାନ ପାଖକୁ ଶ୍ରୀକୃଷ୍ଣ ଭଗବାନ ତାଙ୍କର ଦ୍ୱାରକା ଲୀଳା କରୁଛନ୍ତି, ତେଣୁ ଭଗବାନ ଜାଣିଲେ ବ୍ରହ୍ମାଙ୍କର କିଛି ଗର୍ବ ହେଇଯାଇଛି, ତେଣୁ ସେ କହିଲେ ଦ୍ୱାରପାଡ଼କୁ କହିଲେ ପଚାର କେଉଁ ବ୍ରହ୍ମା ଆସିଛନ୍ତି। ଦ୍ୱାରପାଡ଼ ସେ ପଚାରିଲେ ଯେ ଭଗବାନ ପଚାରୁଛନ୍ତି ଆପଣ କେଉଁ ବ୍ରହ୍ମା, ବ୍ରହ୍ମାଙ୍କର ବ୍ରହ୍ମାଙ୍କ ମୁଣ୍ଡ ଗୋଡ଼ ହୋଇଗଲା ଯେ ଜଣିତ ବ୍ରହ୍ମା ଭୌତିକ ବ୍ରହ୍ମାଣ୍ଡରେ ଏକ ବ୍ରହ୍ମା ଦ୍ୱିତୀୟ ନାସ୍ତି, ତୃତୀୟ ବ୍ରହ୍ମା କେହି ନାହାନ୍ତି, କିନ୍ତୁ ଯେହେତୁ ଭଗବାନ ପଚାରିଛନ୍ତି ତାକୁ ଉତ୍ତର ଦେବାକୁ ପଡ଼ିବ, ତେଣୁ ବ୍ରହ୍ମା କହିଲେ ଠିକ୍ ଅଛି, ବ୍ରହ୍ମାଙ୍କର ତ ସିଏ ଆଉ ତାଙ୍କ ପିତାଙ୍କ ପରିଚୟ ଦେଲେନି, ତାଙ୍କ ପିତା ଦେବତ ସେ ବିଷ୍ଣୁଙ୍କର ପୁତ୍ର ବୋଲି କହିଲେ ନାହିଁ ଭଗବାନ ବ୍ରହ୍ମା, ତେଣୁ ସେ ପରିଚୟ ଦେଲେ ମୁଁ ହେଉଛି ଚତୁଷଣଙ୍କର ପିତା, ଚତୁଷଣ ଇଏ ଚାରି କୁମାର ସନକ ସନାତନ ସନାତନ ସନତ କୁମାର, ଏ ବ୍ରହ୍ମାଙ୍କର ପ୍ରଥମ ପୁତ୍ର ଚାରି ପୁତ୍ର, ଏ ପର୍ଯ୍ୟନ୍ତ ମଧ୍ୟ ଯଦିଓ ତାଙ୍କୁ କୋଟି କୋଟି ବର୍ଷ ବୟସ ହୋଇଗଲାଣି, କିନ୍ତୁ ସେ ଏ ପର୍ଯ୍ୟନ୍ତ ମଧ୍ୟ ପାଞ୍ଚ ବର୍ଷର ଗୋଟଜଣ ବାଳକ ହିସାବରେ ରହିଛନ୍ତି, ଚାରିଜଣ ବାଳକ ରହିଛନ୍ତି, ପାଞ୍ଚ ବର୍ଷ ବଳି ରହିଛନ୍ତି ଦେଖିବା ପାଇଁ ଗୋଟଜଣ ଅବସ୍ଥା ରହିଛନ୍ତି। ଆଗ କଥା ଆସିଲେ ଭାଗବତ ତୃତୀୟ ସ୍କନ୍ଧରେ ଯେତେବେଳେ ଯାଇଥିଲେ ଏବଂ ବୈକୁଣ୍ଠକୁ ଭଗବାନ ଦର୍ଶନ କରିବା ପାଇଁ, ସେ ସମୟରେ ସପ୍ତମ ଦ୍ୱାରରେ ଯାଇଥିଲେ ବୈକୁଣ୍ଠରେ ଜୟ ଏବଂ ବିଜୟ ସେ ତାଙ୍କୁ ବାଧା ଦେଇଯାଇଥିଲେ, ସେଥିପାଇଁ ସେ ତାଙ୍କୁ ଅଭିଶାପ ଦେଇଥିଲେ, ଯେଉଁଥିପାଇଁ କି ସେ ଆସିଲେ ତିନି ଜନ୍ମ କରିକି ବିଭିନ୍ନ ଅସୁର ଜନରେ ଆସିଲେ ଏବଂ ଭଗବାନ ବିଭିନ୍ନ ଅବତାର ନେଇକି ତାଙ୍କୁ ସବୁ ଉଦ୍ଧାର କରିଛନ୍ତି। ଭଗବାନ ନୃସିଂହଦେବ ଆସି ହିରଣ୍ୟକଶିପୁ ଉଦ୍ଧାର କରିଛନ୍ତି, ବରାହଦେବ ରୂପରେ ଶୁକର ହିରଣ୍ୟକଶିପୁ ବଧ କଲେ, ବରାହଦେବ ରୂପରେ ହିରଣ୍ୟକଶିପୁ ବଧ କରିଛନ୍ତି, ଏସବୁ ବର୍ଣ୍ଣନା କରାଯାଇଛି। ତେଣୁ ବ୍ରହ୍ମା କହିଲେ ଯେ ଚାରି କୁମାରଙ୍କର ପୁତ୍ର ପିତା ମୁଁ ଆସିଛି ବୋଲି କୁହ, ତେଣୁ ଯେତେବେଳେ ଏ କଥା ଦ୍ୱାରପାଳ କହିଲେ ତାଙ୍କୁ ପରମିଶନ ମିଳିଲା ଆସିବା ପାଇଁ, ତାଙ୍କର ଅନ୍ତଃପୁରକୁ ଆସିବା ପାଇଁ ପରମିଶନ ମିଳିଲା। ତେଣୁ ବ୍ରହ୍ମାଙ୍କ ମନରେ ପ୍ରଶ୍ନ ରହିଛି, ଯେମିତି ଆପଣ ଶୁଣିଲେ ଆପଣଙ୍କ ମନରେ ଯେଉଁ ପ୍ରଶ୍ନ ଆସେ, ସେମିତି ବ୍ରହ୍ମା ଯାଇଯାଉ ପଚାରିବାକୁ ଚାହୁଁଛନ୍ତି, ପ୍ରଭୁ କାହିଁକି ଏମିତି କହିଲେ, ଆଉ କି ବ୍ରହ୍ମା ଅଛନ୍ତି କି ମୋ ଜାଣିବାରେ, କିନ୍ତୁ ଭଗବାନ ସବୁ ଜାଣନ୍ତି ଆମର ମନର କଥା, ଭଗବାନ ଜାଣନ୍ତି ପରମାତ୍ମା, ପରମାତ୍ମା ଉପରେ ରହିଛନ୍ତି ଏଠି କହୁଛନ୍ତି ସୁଚାନ୍ତି ବିଷ୍ଣୁ ସମସ୍ତଙ୍କ ହୃଦୟ ସେ ରହିଛନ୍ତି ପରମାତ୍ମା ଉପରେ, ଆମେ କ'ଣ ଚିନ୍ତା କରୁଛେ ଭଗବାନ ଜାଣନ୍ତି, ତେଣୁ ବ୍ରହ୍ମାଙ୍କୁ ପ୍ରଶ୍ନ ପଚାରିବା ପଡ଼ିଲା ନାହିଁ। ବ୍ରହ୍ମାଙ୍କୁ ପହଞ୍ଚିଯିବା ପରେ ପରେ ତାଙ୍କୁ ଭଗବାନ ପ୍ରଣାମ କଲେ, ଭଗବାନ ଅନ୍ୟ ବ୍ରହ୍ମାଣ୍ଡର ବ୍ରହ୍ମାଙ୍କୁ ସବୁ ସ୍ମରଣ କଲେ, ସବୁ ଅନ୍ୟ ବ୍ରହ୍ମାଣ୍ଡର ଯେଉଁ ବ୍ରହ୍ମା ସବୁ ଆସୁଛନ୍ତି, କାହାର ଦଶମୁଖ କାହାର ଶହେ ମୁଖ କାହାର ହଜାର ମୁଖ କାହାର ଦଶ ହଜାର ମୁଖ ସବୁ ରହିଛି, କିନ୍ତୁ ବ୍ରହ୍ମା ଏ ଆମର ବ୍ରହ୍ମା ଦେଖୁଛନ୍ତି ତାଙ୍କୁ ସେମାନେ ଆମେ ଦେଖିପାରୁନାହାନ୍ତି, ଗୋଟେ ହାତୀ ପାଖରେ ଗୋଟେ ମଶା ଭଳିଆ ସେ ରହିଛନ୍ତି, ସବୁ ବ୍ରହ୍ମାଙ୍କୁ ସବୁ ଆସି ଭଗବାନ କୃଷ୍ଣଙ୍କୁ ପ୍ରଣାମ କରି ତାଙ୍କୁ ସ୍ତୁତି ନିବେଦନ କରି ସେ ଗାଁ ନେଇକି ଯାଉଛନ୍ତି। ତେଣୁ ବ୍ରହ୍ମାଙ୍କ ପ୍ରଶ୍ନ ପଚାରିବାକୁ ପଡ଼ିଲା ନାହିଁ, କାହିଁକି କହିବେ ବୋଲି ପଚାରିଲେ, କହିଲେ ବ୍ରହ୍ମାଙ୍କ କିଛି ଟିକେ ଗର୍ବ ହୋଇଯାଇଥିଲା, ଗର୍ବ ଖଣ୍ଡନ କରିବା ପାଇଁ ଟିକେ ଲୀଳାଟି ହୋଇଥିଲା, ଯାହା ହଉ ଏଇ ଯେଉଁ ବ୍ରହ୍ମାଣ୍ଡରେ ବ୍ରହ୍ମା ତାଙ୍କର ଆୟୁଷକାଳ କେତେ, ଆମର ଯେମିତି ଶହେ ବର୍ଷ ମନୁଷ୍ୟର ତାଙ୍କର ମଧ୍ୟ ସେଇଭଳି ଭାବରେ ଶହେ ବର୍ଷର ଆୟୁଷ, କିନ୍ତୁ ତାଙ୍କର ଗୋଟିଏ ଦିନ ହେଉଛି ଆମର ଲକ୍ଷ ଲକ୍ଷ ବର୍ଷ। ଭଗବତ ଗୀତା ଅଷ୍ଟମ ଅଧ୍ୟାୟରେ ଭଗବାନ କହିଛନ୍ତି ଯେ ସହସ୍ର ଯୁଗ ପର୍ଯ୍ୟନ୍ତ ଅର୍ଥ ବ୍ରାହ୍ମଣ ବିଧୁ, ଏକ ହଜାର ଯୁଗ ଦିବ୍ୟ ଯୁଗ ମିଶିଲେ ଯେତିକି ହେବ ସେ ହେଉଛି ବ୍ରହ୍ମାଙ୍କର ଗୋଟିଏ ଦିନର ପରିମାଣ। ତେଣୁ ଦ୍ୱିତୀୟ ଯୁଗ କହିଲେ ସତ୍ୟ ପ୍ରତ୍ୟା ଦ୍ୱାପର କଳି ଏଇ ଚାରି ଯୁଗ ମିଶିଲେ ଗୋଟେ ଦିବ୍ୟ ଯୁଗ ହୁଏ। ତେଣୁ ବର୍ତ୍ତମାନ ଯେଉଁ ଆମର କଳିଯୁଗ ଚାଲିଛି, କଳିଯୁଗ ପରିମାଣ ହେଉଛି ଚାରି ଲକ୍ଷ ବତିଶ ହଜାର ବର୍ଷ, ମାତ୍ର ପାଞ୍ଚ ହଜାର ବର୍ଷ ଯାଇଛି, ଆହୁରି ଚାରି ଲକ୍ଷ ସତେଇଶ ହଜାର ବର୍ଷ ରହିଛି। ତେଣୁ କଳିଯୁଗର ଦୁଇ ଗୁଣ ହେଉଛି ଦ୍ୱାପର ଯୁଗର ପରିମାଣ ପାଖାପାଖି 864,000 ବର୍ଷ, କଳିଯୁଗର ତିନି ଗୁଣ ହେଉଛି ତେତାଳ ଯୁଗର ପରିମାଣ ପାଖାପାଖି 1,96,000 ବର୍ଷ, ଏବଂ କଳିଯୁଗର ଚାରି ଗୁଣ ହେଉଛି ସତ୍ୟ ଯୁଗର ପରିମାଣ ପାଖାପାଖି 17,28,000 ବର୍ଷ, ଲକ୍ଷ ଲକ୍ଷ ବର୍ଷ। ଆକୁ ଯଦି ହଜାରରେ ଗଣାଯିବ ପାଖାପାଖି 432 କୋଟି ବର୍ଷ ଆସିବ। ଇଏ ହେଉଛି ବ୍ରହ୍ମାଙ୍କର ଗୋଟିଏ ଦିନ, 432 କୋଟି। ଏଇଭଳି ଭାବରେ ତାଙ୍କର ରାତ୍ରିର ପରିମାଣ ମଧ୍ୟ ରହିଛି, କେବଳ ରାତ୍ର ଜଣା। ତେଣୁ ଏଇଭଳି ଭାବରେ ତାଙ୍କର କ'ଣ ମାସ ବର୍ଷ ହେଇକି 100 ବର୍ଷ ସେ ଜୀବନ ଧାରଣ କରନ୍ତି। ଇଏ ହେଉଛି ଭଗବାନଙ୍କର କାର୍ମିକ ସାହି ବିଷ୍ଣୁଙ୍କର ଗୋଟେ ନିଶ୍ୱାସର ପରିମାଣ। ସେ ନିଶ୍ୱାସ ଛାଡ଼ିବେ ଏ ଜଗତ ସବୁ ସୃଷ୍ଟି ହେବ, ବ୍ରହ୍ମା ସୃଷ୍ଟି ହେବେ, ସବୁ ହେବ। 1,000,000,000,000 ବର୍ଷ ପରେ ଭଗବାନଙ୍କର ନିଶ୍ୱାସ ପ୍ରଶ୍ୱାସ ନେବେ, ସେତେବେଳେ ସମସ୍ତେ ତାଙ୍କର ପୁଣି କ'ଣ ନାଚିବା ଗୀତରେ ସବୁ ପ୍ରବେଶ କରିବେ। ଇଏ ହେଉଛି ଭଗବାନ। ତେଣୁ ଏହି ଭାବରେ ଭଗବାନ ସୃଷ୍ଟି କରନ୍ତି, ଭୌତିକ ଜଗତ ସୃଷ୍ଟି କରନ୍ତି, ଭୌତିକ ଜଗତ। ଏହିଭଳି ଭାବରେ ବ୍ରହ୍ମା ତାଙ୍କର ପ୍ରମୁଖ ରଚନା କରିଛନ୍ତି। ଭଗବାନ ଏହିଭଳି ଭାବରେ ଯେଉଁ ରହିଛନ୍ତି, ତାଙ୍କ ବିଶ୍ୱାସରୁ ଏସବୁ ଭୌତିକ ଜଗତ ସୃଷ୍ଟି ହେଉଛି। ତେଣୁ ସେହିଭଳି ଭାବରେ ତାଙ୍କ ବିଶ୍ୱାସରୁ ବେଦ ସୃଷ୍ଟି ହେଇଛନ୍ତି। ଏ ଜଗତ ଆରମ୍ଭ ହେଉଛି, ସୃଷ୍ଟି ହେଉଛି, ତା ସହିତ ବେଦ ସୃଷ୍ଟି ହେଇଛନ୍ତି। ତେଣୁ ବେଦ ଗୋଟିଏ ନାମ ହେଉଛି ଶ୍ରୁତି, ଶୁଣିକି ମନେ ରଖୁଥିଲେ ଆମେ ସକାଳ କରୁଛୁ। ତେଣୁ ଏ ଯେଉଁ ବେଦ, ଏଇଟାକୁ ଅନ୍ୟ ଯୁଗମାନଙ୍କରେ ସତ୍ୟ ତୃତୀୟା ଦ୍ୱାପର ଏ ଯୁଗମାନଙ୍କରେ ଲୋକମାନଙ୍କର ସ୍ମରଣ ଶକ୍ତି ଏତେ ପ୍ରକଟ ଥିଲା, କେବଳ ଶୁଣିକି ମନେ ରଖୁଥିଲେ। କିନ୍ତୁ କଳିଯୁଗରେ ଆମର ସ୍ମୃତି ଶକ୍ତି କମିଯାଉଛି। ତେଣୁ ଭଗବାନଙ୍କ ଜଣେ ଅବତାର ଆସିଲେ ବ୍ୟାସ ଦେ, ପରାଶର ମୁନିପୁତ୍ର ଉପରେ ଆସି ସେଇ ବେଦାନ୍ତ ସବୁ ବୈଦିକ ଶାସ୍ତ୍ରକୁ ଲିପିବଦ୍ଧ କଲେ। ତା ପୂର୍ବରୁ ବେଦକୁ ଲିପିବଦ୍ଧ ହେଇନଥିଲା, କେବଳ ଶୁଣିକି ମନେ ରଖିଦେଉଥିଲେ ବେଦ, ସେଥିପାଇଁ ତା ନାମ ଥିଲା ଶ୍ରୁତି। ତେଣୁ ବେଦାନ୍ତ ସୂତ୍ର ସେ ସମସ୍ତ ବୈଦିକ ଶାସ୍ତ୍ର ରଚନା କଲା ପରେ ଅନ୍ତିମରେ ବେଦାନ୍ତ ସୂତ୍ର ରଚନା କରିଥିଲେ। ତେଣୁ ଏ ଯେଉଁ ଭଗବାନ ଏ 15 ଅଧ୍ୟାୟରେ ପୁରୁଷୋତ୍ତମ ଦୁଃଖାର ଯୁଗରେ ଭଗବାନ ତାଙ୍କ ନିଜ ବିଷୟରେ କହୁଛନ୍ତି। ପୁରୁଷୋତ୍ତମ ଅତୋତି ଲୋକ ବେଦେଚ୍ଛା ପ୍ରତ୍ୟେକ ପୁରୁଷୋତ୍ତମ, ଆ ପରେ ଯେଉଁ 3ଟି ଶ୍ଳୋକ ମୁଁ କାଲି କହିଥିଲି, ଇଏ ବେଦର ସାର, ଏ 18 ଶ୍ଳୋକରେ ଏଇଟା କହିଯାଇଛି, ଅତୋସ୍ମି ଲୋକ ବେଦେଚ୍ଛା ପ୍ରତ୍ୟେକ ପୁରୁଷୋତ୍ତମ। ଭଗବାନଙ୍କୁ ଜାଣିବା ପାଇଁ ତିନି ଭାଗରେ ଭଗବାନଙ୍କୁ ଜାଣିପାରନ୍ତି। ଭଗବାନ ଉପଲବ୍ଧ ହେଉଛନ୍ତି 3 ପ୍ରକାରରେ, ଗୋଟେ ହେଉଛନ୍ତି ବ୍ରହ୍ମ, ଗୋଟେ ହେଉଛନ୍ତି ପରମାତ୍ମା, ଗୋଟେ ହେଉଛନ୍ତି ଭଗବାନ। ତେଣୁ ଭଗବାନଙ୍କର ଶରୀରର ଅଙ୍ଗ ପ୍ରକାଶ ବା ଶରୀରର ଯେଉଁ ଜ୍ୟୋତି ରହିଛି, ଅଙ୍ଗ ଜ୍ୟୋତି, ତାକୁ ବ୍ରହ୍ମ ବୋଲି କହିଲା, ଏବଂ ପରମାତ୍ମା ରୂପରେ ସେ ସବୁଠାରୁ ବିଦ୍ୟମାନ ରହିଛନ୍ତି, ଏବଂ ଭଗବାନ ରୂପରେ ତାଙ୍କର ସୁନ୍ଦର ବିଗ୍ରହ ଶ୍ରୀ ବିଗ୍ରହ ରହିଛି, ଈଶ୍ୱର ବ୍ରହ୍ମ କୃଷ୍ଣ ସୁନ୍ଦର ଶ୍ରୀ ବିଗ୍ରହ ସଚ୍ଚିଦାନନ୍ଦ ବିଗ୍ରହ। ଏହିଭଳି ଭାବରେ ବେଦରେ ଏହି 3ଟି ତତ୍ତ୍ୱ ରହିଛି, ବ୍ରହ୍ମ, ପରମାତ୍ମା ଏବଂ ଭଗବାନ। ତେଣୁ ଆ ପର 3ଟି ଶ୍ଳୋକରେ ବେଦର ସାର କୁହାଯାଇଛି ବ୍ରହ୍ମ, ପରମାତ୍ମା ଏବଂ ଭଗବାନ ବିଷୟରେ। ତେଣୁ ଏ ଶ୍ଳୋକରେ ସେ ଭଗବାନ କହୁଛନ୍ତି ଯେ ସର୍ବଶ୍ରେଷ୍ଠ ସମସ୍ତ ହୃଦୟରେ ଭଗବାନ ରହିଛନ୍ତି, ପିପୁଡ଼ିଠୁ ଆରମ୍ଭ କରି ପିପୁଡ଼ିଠୁ ଆରମ୍ଭ କରି ବ୍ରହ୍ମା ପର୍ଯ୍ୟନ୍ତ ସମସ୍ତଙ୍କ ହୃଦୟରେ ଭଗବାନ ରହିଛନ୍ତି ବହୁତ ଜଗତରେ। ଏମିତିକି ନିଷ୍ଠାରେ ଥିବା କୃମିର ହୃଦୟରେ ମଧ୍ୟ ଭଗବାନ ରହିଛନ୍ତି। ଭଗବାନ କି କହୁଛନ୍ତି ସର୍ବଶ୍ରେଷ୍ଠ ହୃଦୟ କହିଲେ ହାର୍ଟ ରହିଛି, ହାର୍ଟ ଆଜିକାଲି ଆର୍ଟିଫିସିଆଲ ହାର୍ଟ ହେଇଗଲା, ପେସ୍ ମେକର୍ଟେ କୁହାଯାଉଛି, ହାର୍ଟ ଯଦି ଖରାପ ହେଲା ହାର୍ଟକୁ ବଦଳେଇକିରି ଆର୍ଟିଫିସିଆଲ ହାର୍ଟ ଲଗାଉଛନ୍ତି, ପେସ୍ ମେକର୍ କୁହାଯାଉଛି। ଜଣେ ଜଣେ ପ୍ରଶ୍ନ ପଚାରିଲେ ପ୍ରଭୁପାଦ ମହାରାଜଙ୍କୁ, ପ୍ରଭୁପାଦ ମହାରାଜ ଆପଣ ଏ ଯେଉଁ କହୁଛନ୍ତି, ଭଗବାନ କହୁଛନ୍ତି ସମସ୍ତଙ୍କ ହୃଦୟ ରହୁଛନ୍ତି, ହୃଦୟ ତ ପରିବର୍ତ୍ତନ ହେଇଯାଉଛି, ହାର୍ଟକୁ ବଦଳେଇ ଦେଉଛନ୍ତି, ନୂଆ ଗୋଟେ ହାର୍ଟ ଲଗାଉଛନ୍ତି, ପେସମେକର ରହୁଛନ୍ତି, ତାର ସେଠି ବ୍ୟବହାର କେଉଁଠି ରହୁଛନ୍ତି? ତେଣୁ ପ୍ରଭୁପାଦ ମହାରାଜ ସେ ସମୟରେ ଗୋଟେ ଚେୟାରରେ ବସିଥିଲେ, ସେ କହିଲେ ମୁଁ ଏ ଚେୟାରରେ ବସିଛି, ଯଦି ଜଣେ ଏ ଚେୟାରକୁ ନେଇକି ଆଉ ଗୋଟେ ଚେୟାର ପକେଇଦେବ ତାହେଲେ ମୁଁ ଏଇ ଚେୟାରକୁ ନେଇକି ସେ ଚେୟାରରେ ବସିପାରିବିନି। ଆତ୍ମାର କେତେ ଶକ୍ତି ରହିଛି, ଯଥା ପ୍ରକାଶ ଏକ ପ୍ରଶ୍ନ ଲୋକବି କ୍ଷେତ୍ର କ୍ଷେତ୍ର ଯେମିତି ଯୋଗାରେ ଏଇଠି ଏଇଟା ଶ୍ଳୋକଟି କେଉଁଥିରେ ଅଛନ୍ତି, ଏଇ ପନ୍ଦର ଅଧ୍ୟାୟରେ ଅଛନ୍ତି ଯେ ଯଥା ପ୍ରକାଶ ଏକ ପ୍ରଶ୍ନ ଲୋକ ହେଉଛି କ୍ଷେତ୍ର କ୍ଷେତ୍ର ସଜବା ଯଦି ଯେଉଁଭଳି ଭାବରେ ଏଇ ତେର ଅଧ୍ୟାୟରେ ଅଛନ୍ତି, ଯେଉଁଭଳି ଭାବରେ ଗୋଟିଏ ସୂର୍ଯ୍ୟ ଯଥା ପ୍ରକାଶ ଏକ ଗୋଟିଏ ସୂର୍ଯ୍ୟ ଏତେ ବିରାଟ ବିଶ୍ୱବ୍ରହ୍ମାଣ୍ଡ ରହିଛି, ଏ ସମସ୍ତଙ୍କୁ ଆରୋଗ୍ୟ କରୁଛନ୍ତି ନା ନାହିଁ? ଯଥା ପ୍ରକାଶ ଏକ କୃଷ୍ଣ ଲୋକ ନିର୍ମ କୃଷ୍ଣ କହିଲେ ପୂର୍ଣ୍ଣ ସମଗ୍ର ପୃଥିବୀକୁ ସମଗ୍ର ବିଶ୍ୱବ୍ରହ୍ମାଣ୍ଡକୁ ସେ ଆରୋପ ପ୍ରଦାନ କରୁଛନ୍ତି। କ୍ଷେତ୍ର କ୍ଷେତ୍ରୀ ତଥା କୃଷ୍ଣ ପ୍ରକାଶ ହେଉଛି ଭାରତ, ସେଇଭଳି ଭାବରେ ଏ ଯେଉଁ କ୍ଷେତ୍ର ରହିଛି, ଏ ଯେଉଁ ଶରୀର ରହିଛି, ଏ ଶରୀରରେ ସେ ଆତ୍ମା କେତେ କ୍ଷୁଦ୍ର ରହିଛି। ଆତ୍ମା ପରିଣାମ ପରିମାଣ ବର୍ଣ୍ଣନା କରାଯାଇଛି ଯେ ଗୋଟେ ବିଭିନ୍ନ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଆତ୍ମାର ପରିମାଣ କେତେ, ଆତ୍ମାର ଆକାର କେତେ, କେଶର ଅଗ୍ରର 10,000 ଭାଗରୁ ଭାଗେ, କେଶାକେଶ ମହାରସ ସଦା କଳ୍ପିତ ଭାଗ ଜୀବ ସଜ୍ଞା ସ ଅନନ୍ତାରେ କଳ୍ପତେ। କେଶର ଅଗ୍ରଭାଗ କେତେ ଟିକେ ତାକୁ ସହଭାଗ କରାଯିବ, ପୁଣି ସେଥିରୁ ଗୋଟିଏ ଭାଗ ନେଇ ତାକୁ ଆହୁରି ସହଭାଗ କରାଯିବ, ସେ ଯେଉଁ ଭାଗଟି ହେଲା ଅର୍ଥାତ 10,000 ଭାଗରୁ ଭାଗ ହେଉଛି ଆତ୍ମାର ଆକାର, ଏତେ ସୂକ୍ଷ୍ମ ଏତେ ଦେଖାଯିବନି। 10,000 ଯଦି ଆତ୍ମା ଗୋଟିଏ ସ୍ଥାନରେ ରହିବେ ତାହେଲେ କେଶର ଅଗ୍ରଭଳି ରହିବେ, କେଶର ଅଗ୍ର ଯେତେ ସ୍ଥାନରେ ରହିବେ ସେତେ ସ୍ଥାନରେ ରହିବେ, ଏତେ ସୂକ୍ଷ୍ମ ହେଇକି ମଧ୍ୟ କ୍ଷେତ୍ର କ୍ଷେତ୍ରୀ ତଥା କୃଷ୍ଣ ପ୍ରକାଶ ସହିତ ଭାରତ। କିନ୍ତୁ ଏ ସମସ୍ତ ଶରୀରରେ ଆମେ ଯେଉଁ ଅନୁଭବ କରୁଛେ, ଯେଉଁ ଜ୍ଞାନ ପ୍ରାପ୍ତ ହେଉଛେ ପାଦଠୁ ଆରମ୍ଭ କରି ମସ୍ତକ ପର୍ଯ୍ୟନ୍ତ, ଏ କେମିତି ଜ୍ଞାନ ପ୍ରାପ୍ତ ହେଉଛେ? ସେଇ କ୍ଷୁଦ୍ର ଯେଉଁ ଆତ୍ମା ରହିଛି ସେ ଆତ୍ମାଙ୍କର ସେଠି ଶକ୍ତି ରହିଛି। ସମସ୍ତ କ୍ଷେତ୍ର କ୍ଷେତ୍ରୀ ତଥା କୃଷ୍ଣ ପ୍ରକାଶ ସହିତ ଭାରତ, ଏ ସେଭଳି ଭାବରେ ଆମ ଶରୀରକୁ ସେ ପ୍ରକାଶ ପ୍ରଦାନ କରୁଛନ୍ତି ବା ଶରୀରରୁ ଜ୍ଞାନ ପ୍ରାପ୍ତ ହେଉଛନ୍ତି। ତେଣୁ ଏତେ କ୍ଷୁଦ୍ର ଆତ୍ମା ଏଇ ହୃଦୟ ଭିତରେ ରହିଛି, ପାକସ୍ଥଳୀ ଯେଉଁ ଆମର ରହିଛି ଯେଉଁ ହାର୍ଟ ରହିଛି, ଯେଉଁ ହାର୍ଟ ହୃଦୟ ଯେଉଁ ହୃତ୍ପିଣ୍ଡ କୁହାଯାଏ, ଯେଉଁ ସବୁ ଶରୀରର ସବୁ ରକ୍ତ ସବୁ ସେଠି ପ୍ରଭାବିତ ହୁଏ, ସେ ଶରୀର ରକ୍ତକୁ ପରିଷ୍କାର କରେ, ପରିଷ୍କାର କରି ପୁଣି ମହିଳା ରକ୍ତକୁ ସବୁ ମହିଳାକୁ ବାହାର କରିଦେଇକରି ଯେଉଁ ଆମର ପରିଶ୍ରା ଇତ୍ୟାଦି ମାଧ୍ୟମରେ ସେ ମହିଳା ଯେତେ ବାହାରି ଯାଉଛି ରକ୍ତ ପରିଷ୍କାର ହେଉଛି, ସେ ରକ୍ତ ପରିଷ୍କାର ହେଉଥିବାରୁ ଆମ ଶରୀର ଠିକ୍ ରହିଛି। ଯେତେବେଳେ ରକ୍ତ ପରିଷ୍କାର ହେବନି ତାହେଲେ ଆମେ ମୃତ୍ୟୁବରଣ କରିବା, ଡାଇଲିସିସ୍ ଯେଉଁ ହେଉଛି ରକ୍ତ ରହିଛି, କିଡ଼ନୀ ରହିଛି, କିଡ଼ନୀ ମଧ୍ୟ ପରିଷ୍କାର କରୁଛି, କିଡ଼ନୀଟା ଯେତେବେଳେ ଖରାପ ହେଇଯାଉଛି ତେଣୁ ଡାଇଲିସିସ୍ କରାଯାଉଛି, ଡାଇଲିସିସ୍ ପ୍ରତିଦିନ ତାଙ୍କର ସବୁ ଡାଇଲିସିସ୍ କରାଯାଏ, ବହୁତ ବହୁତ ଟଙ୍କା ଖର୍ଚ୍ଚ ହୁଏ ସେଥିରେ, କିଡ଼ନୀ ଖରାପ ହେଇଯାଇଛି ଡାଇଲିସିସ୍ କରିକି ସେ ରକ୍ତ ପରିଷ୍କାର କରୁଛନ୍ତି। ତେଣୁ ଇଏ ଭଗବାନ ସମସ୍ତଙ୍କ ହୃଦୟ ଭିତରେ ରହିଛନ୍ତି, ବିସ୍କାର ଥିବା କୁମ୍ଭୀର ମଧ୍ୟ ହୃଦୟ ଭିତରେ ଭଗବାନ ରହିଛନ୍ତି, ବ୍ରହ୍ମାଙ୍କ ହୃଦୟ ମଧ୍ୟ ଭଗବାନ ରହିଛନ୍ତି, ଇଏ ଭଗବାନଙ୍କର କୃପାଳିତା। ଜୀବ ପ୍ରତି ଜୀବର ବନ୍ଧୁ ସେ ପ୍ରକୃତ ବନ୍ଧୁ ହେଉଛନ୍ତି ଭଗବାନ, ତେଣୁ ସମସ୍ତଙ୍କ ହୃଦୟ ଭିତରେ ରହି ତାଙ୍କୁ ଜ୍ଞାନ ଦେଉଛନ୍ତି, ସର୍ବସ୍ୱ ମତ ସ୍ମୃତି ଜ୍ଞାନ ଅପମାନଞ୍ଚ, ଆମେ ଯେଉଁ ସ୍ମରଣ କରୁଛେ ଭଗବାନ ସେ ସ୍ମରଣ ଶକ୍ତିକୁ ଦେଉଛନ୍ତି, ସ୍ମରଣ କରୁଛେ। ଗତକାଲି ଆମେ ଏଇ ସମୟରେ କ'ଣ କରୁଥିଲେ, 100 ବର୍ଷ ତଳେ ଏଇ ଜନ୍ମରେ ଆମେ କେତେ ବର୍ଷ ପର୍ଯ୍ୟନ୍ତ ଆମ କଥା ମନେ ଅଛି, ପୁରୁଣା କଥା ଆମେ କେତେ ଦିନ ପର୍ଯ୍ୟନ୍ତ ମନେ ଅଛି ଆମର, ଏଇ ଯେଉଁ ସ୍ମୃତି ଏଇ ଯେଉଁ ସ୍ମରଣ ଶକ୍ତି ଏଇଟାକୁ ଭଗବାନ ପ୍ରଦାନ କରନ୍ତି। ସେତେବେଳେ ଥରେ ଗୋଟେ ଥର ଜମଦଗ୍ନୀ ଋଷି ଥିଲେ, ଜମଦଗ୍ନୀ ସେ ବର୍ତ୍ତମାନ ଅଛନ୍ତି 87 ଜମଦଗ୍ନି ରହିଛନ୍ତି ସପ୍ତର୍ଷି ହେଇକରି। ସେ ଜମଦଗ୍ନି ତାଙ୍କର ପତ୍ନୀ ହେଉଛନ୍ତି ରେଣୁକା, ତାଙ୍କର କେତେ ଜଣ ପୁତ୍ର ଥିଲେ। ଥରେ ରେଣୁକା ଯାଇଥିଲେ ନଦୀକୁ ଯାଇଥିଲେ ପାଣି ଆଣିବା ପାଇଁ, ରେଣୁକା ଆସିଲା ବେଳକୁ ଡେରି ହେଇଗଲା। ତେଣୁ ଜମଦଗ୍ନି ଜାଣିପାରିଲେ କ'ଣ ପାଇଁ ଡେରି ହେଲା, କାହିଁକି ନା ଯେତେବେଳେ ଯାଇଥିଲେ ନଦୀକୁ ପାଣି ଆଣିବା ପାଇଁ, ସେ ସମୟରେ ସେଠି ସେ ନଦୀରେ ଜଣେ ଗନ୍ଧର୍ବ ଦର୍ଶନମାନଙ୍କ ସହିତ କ୍ରୀଡ଼ା କରୁଥିଲେ। ସେ ଗନ୍ଧର୍ବ ରୂପ ଦେଖି ଆକର୍ଷିତ ହୋଇଯାଇଥିଲେ ରେଣୁକା, ତେଣୁ ତାଙ୍କ ପାଣି ଆଣିବାଟି ବିଳମ୍ବିତ ହୋଇଗଲା, ବିଳମ୍ବ ହୋଇଗଲା। ତେଣୁ ଜମଦଗ୍ନି ବହୁତ କ୍ରୋଧ ପ୍ରକାଶ କଲେ। ତାଙ୍କ ପୁତ୍ରମାନଙ୍କୁ କହିଲେ ତୋ ମାଙ୍କୁ ହତ୍ୟା କର, ବ୍ୟଭିଚାର ନେଇଯାଇ ସିଏ ଅନ୍ୟ ଗନ୍ଧର୍ବ ପ୍ରତି ଆକର୍ଷିତ ହୋଇଯାଇଛନ୍ତି ସିଏ, ତାଙ୍କୁ ହତ୍ୟା କର। ତେଣୁ ପୁଅ କିଏ ମାଆକୁ ହତ୍ୟା କରିବ, କେହି ଶୁଣିଲେ ନାହିଁ, ପିତାଙ୍କ କଥା ବି ମାନିଲେ ନାହିଁ। ତେଣୁ କନିଷ୍ଠ ପୁତ୍ର ହେଉଛନ୍ତି ପର୍ଶୁରାମ, ପର୍ଶୁରାମ ହେଉଛନ୍ତି କନିଷ୍ଠ ପୁତ୍ର। ତେଣୁ କନିଷ୍ଠ ପୁତ୍ରକୁ ଯେତେବେଳେ କହିଲେ, ଜମଦଗ୍ନି କହିଲେ ପର୍ଶୁରାମ ତୁମେ ମାଆଙ୍କୁ ହତ୍ୟା କର, ତୁମ ଭାଇମାନଙ୍କୁ ହତ୍ୟା କର, କାହିଁକି ନା ସେ ମୋ କଥାକୁ ମାନିଲେ ନାହିଁ। ତେଣୁ ପର୍ଶୁରାମର ପଶୁ ରହିଛି, ସେଥିପାଇଁ ତାଙ୍କ ନାଁ ପର୍ଶୁରାମ ହୋଇଛି। ତିନି ଜଣ ରାମ ଅଛନ୍ତି, ଭଗବାନ ଦଶରଥ ନନ୍ଦନ ରାମ ଏବଂ କୃଷ୍ଣଙ୍କର ଭାଇ ବଡ଼ ଭାଇ ବଳରାମ ଏବଂ ଇଏ ପର୍ଶୁରାମ, ତିନି ଜଣ ରାମ ରହିଛନ୍ତି। ଭଗବତ ଗୀତାରେ ଭଗବାନ ଦଶରଥରେ କହିଛନ୍ତି ରାମ ଶସ୍ତ୍ରଭୂତା ମହାନ, ଯେ ଶସ୍ତ୍ରଧାରୀମାନଙ୍କ ଭିତରେ ମୁଁ ହେଉଛି ରାମ। ରାମ କହିଲେ ଏ ପର୍ଶୁରାମ କଥା କୁହାଯାଇଛି। ତେଣୁ ସେ ପର୍ଶୁରାମ କ'ଣ କହିଲେ ଜାଣିଛନ୍ତି, ପିତାଙ୍କର ଶକ୍ତି ଜାଣିଛନ୍ତି, ତେଣୁ ସେ ସାଙ୍ଗେ ସାଙ୍ଗେ ପଶୁ ଉଠେଇଲେ କାଟିଦେଲେ, ମାଙ୍କୁ କାଟିଦେଲେ, ଭାଇମାନଙ୍କୁ କାଟିଦେଲେ। ତେଣୁ ଜମଦଗ୍ନି ବହୁତ ଖୁସି ହେଇଗଲେ, କହିଲେ ପୁତ୍ର ତୁମର ବହୁତ ପ୍ରୀତ, ତୁମେ କିଛି ଭରଣ ପୋଷଣ ଗ୍ରହଣ କର। ତେଣୁ ସେ କହିଲେ ପିତାଜୀ ମୁଁ ଏମାନଙ୍କୁ ହତ୍ୟା କରି ଏମାନେ ପୁଣି ଜୀବନ ପ୍ରାପ୍ତ ହେଇଯାଆନ୍ତୁ, ଜୀବନକୁ ପ୍ରାପ୍ତ ହେଇଗଲେ। ତେଣୁ ଆଉ ଗୋଟେ ବରଙ୍କର ମାଗିଲେ ଯେ ମୁଁ ତାଙ୍କୁ ହତ୍ୟା କରିଛି, ସେମାନେ ଯେମିତି ଭୁଲିଯିବେ, ସେମାନେ ମନେ ରଖିବେ ନାହିଁ ଯେ ମୁଁ ତାଙ୍କୁ ହତ୍ୟା କରିଥିଲି। ତେଣୁ ସେଇଭଳି ଭାବରେ ସେମାନେ ଭୁଲିଗଲେ, ସେ ଜମଦଗ୍ନି ଆଶୀର୍ବାଦ କରିଦେଲେ। ତେଣୁ ଆମେ ଯେଉଁ ଶୋଇପଡ଼ୁଛେ, ଶୋଇପଡ଼ୁଛେ ଆମେ ସ୍ମୃତି ଶକ୍ତି ହେଇଯାଉଛୁ, ଆମର କ'ଣ ମନେ ପଡ଼ୁଛି, ଶୋଇଟା କ'ଣ ହେଉଛି, ସ୍ୱପ୍ନ ଦେଖୁଛେ, ସ୍ୱପ୍ନ ଦେଖିଲା ବେଳେ କିଛି ସ୍ମୃତି ରହୁଛି, ନହେଲେ ଯେତେବେଳେ ଗଭୀର ନିଦ୍ରା ହେଇଯାଉଛି ତାହେଲେ ଆମେ ଭୁଲିଯାଉଛୁ, କ'ଣ ଚିନ୍ତା କରୁଛୁ, କ'ଣ ଆମେ କିଏ ଆଉ ଭୁଲିଯାଉଛୁ। ସେ ବିସ୍ମୃତି ଭଗବାନ ବସୁ, ସେଟା ବିସ୍ମୃତି ମତ ସ୍ମୃତି ଜ୍ଞାନ ଅପହରଣ, ଅପହରଣ ତ ବିସ୍ମୃତି, ଭଗବାନ ଯଦି ବିସ୍ମୃତି ନଦେବେ ତାହେଲେ ଆମେ ଶୋଇପାରିବା ନାହିଁ। ଜଣେ ଆଜିକାଲି ଏଇ ବିସ୍ମୃତି ହେଇପାରୁନି ବୋଲି ଲୋକମାନେ ଏତେ ନିଶାସକ୍ତ ରହିଛନ୍ତି, ତାଙ୍କର ରାତିରେ ନିଦ୍ରା ହେଉନାହିଁ। ସମସ୍ତେ ରାତିରେ ଶୋଇଲା ବେଳେ ବାସ୍ତବ ଜଗତରେ ଲୋକମାନେ ବିଶେଷ ଭାବରେ ଏଇ ଔଷଧ ଖାଇକରି ଶୁଅନ୍ତି, କ'ଣ କରନ୍ତି ପିଲ୍ ଖାଆନ୍ତି, ବଟିକା ଖାଆନ୍ତି, ନିଦା ହେବା ପାଇଁ ନିଦ୍ରା ହେବା ପାଇଁ ବଟିକା, ନହେଲେ ତାଙ୍କ ରୋଗ ସେଇଟା ଇନ୍ସୋମ୍ନିଆ, ରୋଗ ନିଦ୍ରା ହେବ ନାହିଁ। ଆଉ ସୁଷମଙ୍କର ସେମାନେ କାଟି କହୁଥିଲେ, ଗୋଟେ ଲୋକ ଥିଲେ ତାଙ୍କ ନିଦ ହେଉନି, ସବୁବେଳେ ବିଷୟରେ ସେ ଚିନ୍ତା ଚାଲିଛି, ଏଭଳି ନିଦ ହେଉନାହିଁ, ବହୁତ ପ୍ରକାର ସେ ପିଙ୍କି ଗାଇ ଯାହା କରେ ମଧ୍ୟ ବିଭିନ୍ନ ଡାକ୍ତର ପାଖକୁ ଦେଖିଲେ ମଧ୍ୟ ତାଙ୍କ ନିଦ୍ରା ନିଦ୍ରା ଭଲ ହେଉନାହିଁ, ଇନ୍ସୋମ୍ନିଆ ଭଲ ହେଉନାହିଁ। ତେଣୁ ଜଣେ ସାଧୁଙ୍କ ଆସିଲେ, ସାଧୁ କହିଲେ ମହାରାଜ ଏମିତି ମୋତେ ଏଇ ଯେଉଁ ନିଦ୍ରାହୀନତା ଯେଉଁ ରୋଗ ହେଇଛି, ଯେତେ ଔଷଧ ଖାଇଲେ ଭଲ ହେଉନାହିଁ, ଆପଣ କିଛି ଗରିବକୁ ଦିଅନ୍ତୁ। ତ ସାଧୁ କହିଲେ ଠିକ୍ ଅଛି, ତୁମେ ଆସ, ମୁଁ ଯେଉଁ କଥା କହୁଛି ଭାଗବତ କଥା ଗୀତା ଯେଉଁ କଥା ଯେଉଁ କହୁଛି, ତୁମେ ଆସ ସେଇ ସମୟରେ ତୁମକୁ ଜରୁରୀ ଦିଆଯିବ। ତେଣୁ ସେ ଆସିଲେ, ଆମର ସନ୍ତୋଷ ସେଠି ଚାଲିଛି ଖାଉଛି, ସେଇଭଳି ଭାବରେ ଭଗବାନ କଥା ଶୁଣିଲା ବେଳକୁ ନିଦ୍ରା ହେଇଗଲା, ଭଗବାନ କଥା ଶୁଣିଲା ବେଳକୁ ଦେହ ଗୁରୁଦେବ ତାଙ୍କର କଥା ସରି କଥା ସରିଲା ପରେ ପଡ଼ିଗଲେଣି, ମନ୍ଦିର ବନ୍ଦ ହେବ, କିନ୍ତୁ ସେ ଲୋକ ଶୋଇଛନ୍ତି, ତେଣୁ ଅନ୍ୟ ଶିଷ୍ୟମାନେ ତାକୁ ଉଠିବା ପାଇଁ ବସିଲେ, ଗୁରୁଦେବ କହିଲେ ତାକୁ ଉଠିବା ନା, ସେ ତାକୁ ନିଦ୍ରା ଦେବ, ଔଷଧ ଦିଆଯାଇ ସେ ଶୋଇଥିବ। ସକାଳ ହେଲା, ସୂର୍ଯ୍ୟକିରଣ ପଡ଼ିଲା, ତାପରେ ଗୀତ ଭାଙ୍ଗିଲା ତା, ତେଣୁ ସେ କହିଲା କହିଲେ ଆପଣ କି ଔଷଧ ଦେବେ, ଯେମିତି ଏତେ ମାସ ଯଦି ନ ଶୋଇପାରିବ ସେ ପାଗଳ ହେଇଯିବ, ତେଣୁ ସେ କହିଲା ଏତେ ମାସ ହେଲାଣି ମୁଁ ଚେଷ୍ଟା କରୁଥିଲି କିମ୍ବା ଶୋଇପାରୁନଥିଲି, ଗୋଟେ ସୁନ୍ଦର ଔଷଧ ଆପଣ ଦେଇଛନ୍ତି ଗୁରୁଦେବ, ନା ତମେ ସବୁଦିନ ଆସ ଏ ଔଷଧ ତମକୁ ଦିଆଯାଏ। ତେଣୁ ଯଦି ଏ ସ୍ମୃତି ଯଦି ଆମେ ବୁଲି ନଯିବା ଆମ ନିଦ୍ରା ହେବ ନାହିଁ। ନିଦ୍ରାରେ କ'ଣ ହେଉଛି ଆମେ ସବୁ ବୁଲି ଯାଇଛେ, ଆମର ନିଦ୍ରାରେ ଆମର ବୁଦ୍ଧିଟା କାମ କରେ ନାହିଁ ସେ ସମୟରେ, ତେଣୁ ଆମେ ବୁଲିଯାଉ କ'ଣ ସେ ସମୟରେ କ'ଣ ହେଇଥିଲା। ତେଣୁ ଏ ବିସ୍ମୃତିରେ ଭଗବାନ ଦିଅନ୍ତି ନିଦ୍ରା ଦେବୀ ବୋଲି କଜା ଦେବୀ ସର୍ବଭୂତାନ ନିଦ୍ରା ରୂପେଣ ସଂସ୍ଥିତା ନମସ୍ତସ୍ମୈ 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 ନମୋ ନମଃ। ଭଗବାନ ଜଗନ୍ନାଥଙ୍କର ମଧ୍ୟ ଯେତେବେଳେ ରାତିରେ ପଡ଼ ହୁଏ, ଯେତେବେଳେ କେତେବେଳେ ରହିଛି ସେଠି ପଡ଼ ଦେଖିବା ପାଇଁ, ସେ ସମୟରେ ଯେତେବେଳେ ରାତି ଅଭିଯାଏ ଯେତେବେଳେ ରାତି ପାଇଯାଏ ଆଉ ପଡ଼ ପଡ଼େନି, ସେତେବେଳେ ବିଶେଷ ଚନ୍ଦ୍ର ନଦୀ ସମୟରେ ମୁଁ ପ୍ରତିଦିନ ଭଗବାନ ଗୋଟିଏ ରାଉଣ୍ଡ, ପ୍ରଥମ ଦିନ ଗୋଟିଏ ରାଉଣ୍ଡ, ଦ୍ୱିତୀୟ ଦିନ ଦୁଇ ରାଉଣ୍ଡ, ଏମିତି ହେଇକରି ଏକୋଇଶ ଦିନ ଯେଉଁ ଚାଲିବ, ଏକୋଇଶ ନା ବାଇଶ ଦିନ, ବାଇଶ ରାଉଣ୍ଡ କଲାବେଳକୁ ରାତି ପାଇଯିବ, ତେଣୁ ଭଗବାନ ଆଉ ଶୋଇପାରନ୍ତି ନାହିଁ, ତାଙ୍କ ପଡ଼ ହୁଏ ନାହିଁ। କିନ୍ତୁ ସାଧାରଣତଃ ଭଗବାନ ପହଡ଼ ଯେଉଁ ହେବେ ତା ପୂର୍ବରୁ ଭଗବାନଙ୍କର ବଡ଼ସିଂହାର ବେଶ ହୁଏ, ବହୁତ ସୁନ୍ଦର ଫୁଲ ଫୁଲ ସବୁ ଥିବ, ଫୁଲରେ ସବୁ ସଜା ହେଇଥିବ, ସକାଳେ ଆପଣ ଯେତେବେଳେ ଦେଶୀ ଦର୍ଶନ କରିବେ ସକାଳ ଦର୍ଶନ ନମା ଏଠି, ସେତେବେଳେ ସେଇ ରୂପଟି ଥିବ, ସେଇ ଦର୍ଶନଟି ଥିବ, ରାତିରେ ଯେଉଁ ବଡ଼ସିଂହାର ବେଶ ଥାଏ ସେଇ ବେଶଟି ସେଦିନ ସକାଳ ସେଦିନ ଦେଖନ୍ତି। ତେଣୁ ଭଗବାନ ବଡ଼ସିଂହାର ବେଶ ପରେ ତାଙ୍କୁ ଖାଦ୍ୟ ସବୁ ଭୋଗ ଲାଗିବ, ସବୁ ହେଲା ପରେ ପଖାଳ ପଖାଳ ସବୁ ଦିଆଯିବ ତାଙ୍କୁ ଖାଇବେ ସେ, ତାପରେ ନିଦ୍ରା ତାଙ୍କୁ ଦିଆଯିବ, ନିଦ୍ରା ନିଦ୍ରା ଦେଇକି ଆହ୍ୱାନ କରାଯିବ, ନିଦ୍ରା ଦେଇ ଭଗବାନ ସ୍ୱୟଂ କରିବେ। ଜଗନ୍ନାଥ ମନ୍ଦିରରେ ଏ ରୀତି ସବୁ ରୀତିରେ ଜଗନ୍ନାଥଙ୍କ ପୂଜା ଚାଲିଛି। ତେଣୁ ଇଏ ଯେଉଁ ଭଗବାନ ବିସ୍ମୃତି ଦେଉଛନ୍ତି, ଯଦି ବିସ୍ମୃତି ନ ଦେବେ ଆମ ପୂର୍ବଜନ୍ମର ସ୍ମୃତି ବୁଲି ଯାଇଛି, ଭଗବାନ ଯଦି ଚାହିଁବେ ଆମ ପୂର୍ବଜନ୍ମର ସ୍ମୃତି ମଧ୍ୟ ମନେ ପକାଇ ଦେବେ। ଧର ଗାନ୍ଧାରୀ ମହାଭାରତରେ ବର୍ଣ୍ଣନା କରାଯାଇଛି, ମହାଭାରତ ଗାନ୍ଧାରୀ ତାଙ୍କର ଆଗରେ ତାଙ୍କ ଶହେ ପୁତ୍ର ମୃତ୍ୟୁବରଣ କରେ, ଗାନ୍ଧାରୀ ଜଣେ ସତୀ ନାରୀ ଥିଲେ, ତେଣୁ ସେ କୃଷ୍ଣଙ୍କୁ ପଚାରିଲେ କହିଲେ ମୁଁ ମୋର ପୂର୍ବଜନ୍ମ ସାତ ଜନ୍ମର କଥା ମନେ ଅଛି ଏବଂ ପୂର୍ବ ସାତ ଜନ୍ମ ଧରି କୌଣସି ମୁଁ ପାପ କରେ ନାହିଁ, ତାହେଲେ ମୁଁ ଆଗରେ କାହିଁକି ମୋର ଶହେ ପୁତ୍ର ମୃତ୍ୟୁବରଣ କଲେ। ଗାନ୍ଧାରୀଙ୍କ ଅଭିଶାପ ତମାଗଲେ ତମର ବଂଶଧରମାନେ ମୃତ୍ୟୁବରଣ କରିବେ, ଏଇଭଳି ଭାବେ ଗାନ୍ଧାରୀଙ୍କୁ ଅଭିଶାପ ଦେଇଥିଲେ, ମୁନି ଋଷିମାନେ ମଧ୍ୟ ଅଭିଶାପ ଦେଇଛନ୍ତି, ସେ ଅନେକ କଥା ରହିଛି। ତେଣୁ ଭଗବାନ ତାଙ୍କୁ ଶହେ ଜନ୍ମ ତଳର କଥା ମନେ ପକାଇଦେଲେ, ଶହେ ଜନ୍ମ ତଳେ ସେ ଜଣେ ରାଜକନ୍ୟା ଥିଲେ, ରାଜକନ୍ୟା ଥିଲାବେଳେ ସେତେବେଳେ ତାଙ୍କର ପୁଷ୍କରିଣୀରେ ସ୍ନାନ କରିବା ପାଇଁ ଯାଇଥିଲେ, ସେ ସମୟରେ ଗୋଟେ କଇଁଚ ଅଣ୍ଡା ଦେଇଥିଲା, ତାହାରି ଶହେଟି ସନ୍ତାନ ଥିଲେ ସେଥିରେ, ତାଙ୍କୁ ସେ ରାଜକନ୍ୟା ଗଳି ଦେଇଥିଲେ, ତେଣୁ ସେ କଇଁଚ ତାଙ୍କୁ ଅଭିଶାପ ଦେଇଥିଲା, ଯେଭଳି ତମେ ମୋ ଆଗରେ ମୋର ପୁତ୍ରମାନଙ୍କୁ ମୋର ସନ୍ତାନମାନଙ୍କୁ ରକ୍ଷା କଲ, ତମ ଆଗରେ ତମ ସନ୍ତାନମାନଙ୍କୁ ମୃତ୍ୟୁବରଣ କରିବେ। ଭଗବାନ ତାଙ୍କୁ ଦେଇଦେଲେ ଅତୀତରେ ଆମେ କ'ଣ ଥିଲା, ଭଗବତୀତାରେ ଭଗବାନ ସତ୍ୟମନ୍ଦିର କହିଛନ୍ତି ବେଦାନ ସଂଚିତାନି ବର୍ତ୍ତମାନ ଚାର୍ଜଣ ଭବିଷ୍ୟାମି ଭୂତାନି ମାଂସୁ ବେଦନ କଷ୍ଟନ। ଭଗବାନ ସବୁକିଛି ଜାଣନ୍ତି, କୋଟି କୋଟି ବର୍ଷ ତଳେ, କୋଟି କୋଟି ଜନ୍ମ ତଳେ, ବର୍ଷକ ଜନ୍ମ କୋଟି କୋଟି ଜନ୍ମ ତଳେ ଆମେ କ'ଣ ଥିଲେ ସେଇଟା ଭଗବାନ ସବୁ ଜାଣିଛନ୍ତି। ସମସ୍ତ ଜୀବମାନଙ୍କର ବୃକ୍ଷ ଲତା ପଶୁ ପକ୍ଷୀ କୀଟ ପତଙ୍ଗ ଚଢ଼ାଶୀ ଲକ୍ଷ ଜୀବ ଅଛନ୍ତି, ଏଇଭଳି ଭାବରେ ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡ ରହିଛି, ସମସ୍ତ ଜୀବମାନଙ୍କର ଅତୀତ ବର୍ତ୍ତମାନ ଭବିଷ୍ୟତ ସବୁକିଛି ଜାଣନ୍ତି ଭଗବାନ, ବେଦାନ୍ତ ସବୁକିଛି ଭଗବାନ ଜାଣନ୍ତି, ଭଗବାନଙ୍କୁ ବିସ୍ମୃତି ଦେଇଛନ୍ତି, ସେଥିପାଇଁ ଆମେ ସବୁ ଦୂରେଇ ଯାଉଛେ। ଯଦି ସ୍ମୃତି ଦେଇଥାନ୍ତେ ତାହେଲେ ଆମେ ସବୁ କଥା ମନେ ରଖିପାରିବା, ପାଗଳ କାପାସିଟି ରହିଛି, 100 ଭୋଲ୍ଟ ରହିଛି, ଲାଇଟ୍ ଅଛି, 100 ଭୋଲ୍ଟ 200 ଭୋଲ୍ଟ ଦିଆଯିବ, ସେ ଇଏ ହେଇଯିବ, ଫିଲ୍ ହେଇଯିବ, କାପାସିଟି ଅଧିକ ହେବ ଜଣେ ପାଗଳ ହେଇଯାଏ। ଆମେ ସେ ଗୋଲ୍ଡ ସେ ମାଲ କରୁଛେ, ତିନୋଟି କାମ ରହିଛି ଜଣେ ପାଗଳ ହେଇଯାଏ କାହିଁକି। ତେଣୁ ଏଇଭଳି ଭାବରେ ଭଗବାନ ସମସ୍ତଙ୍କ ହୃଦୟ ରହି ସର୍ବସ୍ୱ ଚାହାନ ବୁଦ୍ଧି ସଙ୍ଗେ ନିଶ୍ଚିତ ହଉ, ସମସ୍ତଙ୍କ ହୃଦୟରେ ଭଗବାନ ରହିଛନ୍ତି, ଭଗବାନ ପରମାତ୍ମା ରୂପରେ ସମସ୍ତଙ୍କ ହୃଦୟ ରହିଛନ୍ତି। କାହିଁକି ରହିଛନ୍ତି ନା, ଭଗବାନ ସ୍ମୃତି ରହୁଛନ୍ତି, ମୋତେ ସ୍ମୃତି ପୂର୍ବଜନ୍ମରେ ଆମେ ଯେଉଁ ସବୁ କାର୍ଯ୍ୟ କରିଥିଲେ, ଆମେ ଯାହା ସବୁ ଥିଲା, ସେ ଯେଉଁ ଯାହା ସବୁ ଇଚ୍ଛା ଥିଲା, ଯାହା ସବୁ କାର୍ଯ୍ୟ କରିଥିଲେ, ଏସବୁ ଆମେ ଯେତେବେଳେ ଶରୀର ତ୍ୟାଗ କରୁଛୁ ସେସବୁ ଭୁଲି ଯାଉଛୁ, ଆଉ ଗୋଟେ ଶରୀର ପ୍ରାପ୍ତ ହେଉଛୁ ସେଇଟା ଭୁଲି ଯାଉଛେ। ଯେମିତି ରାତିରେ ଗଭୀର ନିଦ୍ରାରେ କ'ଣ ହେଇଥିଲା ଆମେ ସବୁ ଭୁଲି ଯାଉଛେ, ଆମର ଏଇ ଶରୀର ରହିଛି, ଆମେ ଏସବୁ ରାତିରେ ଗଭୀର ନିଦ୍ରାରେ ସେସବୁ ଭୁଲି ଯାଉଛେ। ସେଇଭଳି ଭାବରେ ଜଣେ ଆଉ ଗୋଟେ ଜନ୍ମ ପ୍ରାପ୍ତ ହେଉଛି, ସେ ପୂର୍ବଜନ୍ମ କଥା ସେ ଭୁଲି ଯାଉଛେ। ତେଣୁ ପୂର୍ବଜନ୍ମରେ ଯାହା ଆମର ଇଚ୍ଛା ଥିଲା, ଯାହା ସବୁ କାର୍ଯ୍ୟ କରୁଥିଲେ, ଯାହା ସବୁ ରହିଛି ଅଭିଳାଷ ସବୁ ରହିଛି, ଭଗବାନ ସେଠୁ କର୍ମର ଫଳ ଯେଉଁ କର୍ମ କରିଛୁ ତାର ଫଳକୁ ଭଗବାନ ପ୍ରଦାନ କରୁଛନ୍ତି ସାକ୍ଷୀ ରୂପରେ। ଗତିର୍ଭତା ପ୍ରଭୁ ସାକ୍ଷୀ ନିବାସ ଚରଣ ସ୍ରୋତ, ଭଗବାନ ସାକ୍ଷୀ ରୂପେ ରହିଛନ୍ତି। ଆମେ ଚାହିଁଥିଲେ ଏଇଟା କରିବା ପାଇଁ, ଏ କର୍ମ କରିଥିଲେ ତାର ଫଳ ତାଙ୍କୁ ଭୋଗ କରିବେ, ବହୁତ କର୍ମ ଫଳ ବିଷୟରେ ବହୁତ କଥା ରହିଛି। ତେଣୁ ଏ ଯେଉଁ ଭଗବାନ ସାକ୍ଷୀ ରୂପେ ରହି ସେ କର୍ମର ଫଳ ପ୍ରଦାନ କରୁଛନ୍ତି, ଆମେ ଏଇ ଜନ୍ମରେ ଯେଉଁ କର୍ମ ସବୁ କରୁଛେ ଏ କର୍ମର ଫଳ ମଧ୍ୟ ଭଗବାନ ପୁଣି ଆର ଜନ୍ମକୁ ପ୍ରଦାନ କରିବେ। ଏହିଭଳି ଭାବରେ କର୍ମଫଳ ଚାଲିଛି, ପୁନରପି ଜନନମ ପୁନରପି ମରଣମ ପୁନରପି ଜନନୀ ଗଠରି ଚୟନମ, ଭଗବାନ ଉଦ୍ଦେଶ୍ୟରେ କର୍ମ କରୁନାହିଁ ମାନେ ଆମକୁ କର୍ମବନ୍ଧନ ଭୋଗିବାକୁ ପଡ଼ିବ, ଏ ଭୌତିକ ଜଗତରେ ହିଁ ଭୁଲି ବୁଲିବାକୁ ପଡ଼ିବ। କିନ୍ତୁ ସେହି କର୍ମ ଯଦି ଆମେ ଭଗବାନଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିବା, ଭଗବାନଙ୍କୁ ସମର୍ପଣ କରିବା, ଯଜ୍ଞାର୍ଥ କର୍ମ ଯଜ୍ଞାର୍ଥ କର୍ମ ଭଗବାନଙ୍କ ଉଦ୍ଦେଶ୍ୟରେ ଯଦି କର୍ମ କରିବା ତାହେଲେ ଆମକୁ ଆଉ ବନ୍ଧନ କର୍ମବନ୍ଧନ ଆମେ ରହିବ ନାହିଁ, ଆମେ ଭଗବତ ଧାମକୁ ଯିବା। ତେଣୁ ଯେତେଦିନ ପର୍ଯ୍ୟନ୍ତ ଆମେ ଭଗବାନଙ୍କ ସ୍ମରଣରେ ଯାଇନାହିଁ ସେତେଦିନ ପର୍ଯ୍ୟନ୍ତ ଆମେ ବହୁତ କର୍ମରେ ଲିପ୍ତ ରହିଥିବା, ଏହି କର୍ମଫଳ ଭଗବାନ ପ୍ରଦାନ କରୁଥିବେ, ସମସ୍ତ ହୃଦୟ ରହି ସେହି ସ୍ମୃତି ଦେଉଛନ୍ତି, ଜ୍ଞାନ ମଧ୍ୟ ଦେଉଛନ୍ତି, ଜ୍ଞାନ ବୁଦ୍ଧି ପ୍ରଦାନ କରୁଛନ୍ତି। ଯେମିତିକି ବୈଜ୍ଞାନିକମାନଙ୍କର ଯେଉଁ ଜ୍ଞାନ ରହିଛି, ବୈଜ୍ଞାନିକମାନେ କହନ୍ତି ତାଙ୍କର ଯେଉଁ ବିଭିନ୍ନ ପ୍ରକାର ସେମାନେ ରିସର୍ଚ୍ଚ କରିକି ନୂଆ ନୂଆ ଉଦ୍ଭାବନ କରୁଛନ୍ତି, ସେମାନେ କହନ୍ତି ଆମେ ଶତକଡ଼ା ଅନୁସାରେ ପରିଶ୍ରମ କରୁଛୁ, ଗୋଟେ ଭାଗ ଆମେ ଗୋଟେ ପ୍ରେରଣା ଆସୁଛି, 99% ଇନ୍ସ୍ପିରେସନ୍, 1% ଇନ୍ସ୍ପିରେସନ୍ ବୋଲି କହନ୍ତି। ବର୍ଣ୍ଣନା କରାଯାଇଛି ଜଣେ ଥିଲେ ଗ୍ରୀସ୍ରେ ଜଣେ ବୈଜ୍ଞାନିକ ଥିଲେ ଆର୍କିମିଡିସ୍ ବୋଲି, ସେ ରାଜା ଗୋଟେ ପ୍ରଶ୍ନ ପଚାରିଥିଲେ ବୈଜ୍ଞାନିକମାନଙ୍କୁ, ସେ ସମସ୍ତ ବୈଜ୍ଞାନିକମାନଙ୍କର ବାଣୀ ପଡ଼ିଯାଇଥିଲା, ସେ ପ୍ରଶ୍ନ କେମିତି ଉତ୍ତର ଦିଆଯିବ, ଯେଉଁ ଜଳରେ ବୁଡ଼େଇଲେ ଗୋଟେ ଭାରି ପଦାର୍ଥ ଜଳରେ ବୁଡ଼େଇଲେ ସେ ହାଲକା କାହିଁକି ହୋଇଯାଉଛି। ତେଣୁ ଏଇ କଥା ଆର୍କିମିଡିସ୍ ଜଣେ ଥିଲେ, ସିଏ ଚିନ୍ତା କରୁଥିଲେ, ବହୁତ ପରୀକ୍ଷା ନିରୀକ୍ଷା ସବୁ କରୁଥିଲେ, ଗୋଟେ ଥର ସ୍ନାନ କରୁଥିଲା ବେଳେ ତାଙ୍କ ସେଇ ବୁଦ୍ଧିଟି ଆସିଗଲା, କ'ଣ ପାଇଁ ସେଇଟା ହେଉଛି, ସେ ୟୁରେକା ବୋଲି କହିକି ଉଲଗ୍ନ ହେଇକି ନାହିଁ ବୋଲି କୁହାଯାଏ, ୟୁରେକା ମୁଁ ପାଇଗଲି ଉତ୍ତର ପାଇଗଲି। ଭଗବାନ ସେ ପ୍ରେରଣାଟି ଦିଅନ୍ତି, ଭଗବାନ ସେ ଜ୍ଞାନଟି ଦିଅନ୍ତି, ସେ ସ୍ମୃତି ଦିଅନ୍ତି। ତେଣୁ ମତ ସ୍ମୃତି ଭଗବାନଙ୍କର ସ୍ମୃତି ଆସୁଛି, ଜ୍ଞାନ ଆସୁଛି ଏବଂ ବିସ୍ମୃତି ମଧ୍ୟ ଭଗବାନ ପ୍ରଦାନ କରୁଛନ୍ତି। ଯଦି ଆମେ ବିସ୍ମରଣ ନ ହେବା ତାହେଲେ ଆମେ ଶୋଇପାରିବା ନାହିଁ। ପୂର୍ବଜନ୍ମ କଥା ସବୁ ଯଦି ମନେ ପକାଇବା, କେତେ ପ୍ରକାର ଦୁଃଖ କଷ୍ଟ ସବୁ ରହିଛି ସେସବୁ ମନେ ପଡ଼ିବା, ସୁଖ କଥା ଭୁଲିବା, ଦୁଃଖ ଏତେ ଦୁଃଖ ରହିଛି ଆମେ ବଞ୍ଚିପାରିବା ନାହିଁ, ଏତେ ଦୁଃଖ ସବୁ ରହିଛି। ଭୌତିକ ଜଗତରେ ଆମେ ଯେଉଁ ହୃଦୟ ମା ରହୁଛନ୍ତି ଗର୍ଭରେ ରହୁଥିଲେ 7 ମାସ ଧରି ଆମର ସ୍ମୃତି ଫେରି ଦିଅନ୍ତି କି ଭଗବାନ ଦିଅନ୍ତି ନାହିଁ 7 ମାସ ପର୍ଯ୍ୟନ୍ତ, କାରଣ ବହୁତ କଷ୍ଟ ସେ ଯେଉଁ ମାଆଙ୍କର ଗର୍ଭରେ ରହିବାଟା, ଛୋଟିଆ ଜାଗାରେ ଏମିତି ମୋଲିମକ୍ତି ହେଇକି ରହିବେ, ବହୁତ କଷ୍ଟ ଅଛି, ଜଣେ ମୃତ୍ୟୁବରଣ କରିଦେବ, ତେଣୁ ଭଗବାନ ସେଠାରେ ସ୍ମୃତି ଦିଅନ୍ତି ନାହିଁ, ତା ସ୍ମୃତି ଫେରି ମାନେ ଆସେ ନାହିଁ, ତାର ଜ୍ଞାନ ନଥାଏ, ସେ ସମୟରେ ସ୍ମୃତି ଶକ୍ତି ନଥାଏ ତାର। ଭାଗବତ ସନ୍ଧ୍ୟା 31 ଅଧ୍ୟାୟରେ କଟକ ସେଟା କହିଛନ୍ତି, ମା ଦେବତୀ ଯେତେବେଳେ ଜ୍ଞାନ ପ୍ରଦାନ କରୁଛନ୍ତି ସେତେବେଳେ ସେ କହୁଛନ୍ତି 7 ମାସରେ ତାର ସ୍ମୃତି ଆସେ, ଯେଉଁମାନେ ଭାଗବାନ ଦେବେ ତାଙ୍କର ସେ ସ୍ମୃତି ଆସେ, ପୂର୍ବଜନ୍ମ ସ୍ମୃତି ଆସେ। ତେଣୁ ସେ ପ୍ରାର୍ଥନା କରେ, ଭଗବାନ ପ୍ରାର୍ଥନା କରେ, ପ୍ରଭୁ ମୋତେ ଏଠି ଉଦ୍ଧାର କରନ୍ତୁ, ମାତୃଗର୍ଭରୁ ମାତୃପୃଥିରୁ ମୁଁ ଯେଉଁ କଷ୍ଟ ପାଉଛି ମୋତେ ଏଠି ଉଦ୍ଧାର କରନ୍ତୁ, ପ୍ରଭୁ ମୁଁ ପ୍ରତିଜ୍ଞା କରୁଛି ଆପଣଙ୍କର ଭଜନ କରିବି। ଏଇଭଳି ଭାବେ ପ୍ରତିଜ୍ଞା କରେ, ଜୀବର ସ୍ତୁତି ଯେଉଁ ଭଗବାନଙ୍କୁ ସବୁ ପ୍ରାର୍ଥନା କରିଛି ସେ ଯେଉଁ ତୃତୀୟ ସନ୍ଧ୍ୟା 31 ଅଧ୍ୟାୟରେ କପିଳଦେବ ସେଟା କହିଛନ୍ତି, ପ୍ରାର୍ଥନା ଆମେ କରୁଛେ, ସମସ୍ତେ ପ୍ରାର୍ଥନା କରିଛେ, ପ୍ରଭୁ ଏଥିର କୃପା କରନ୍ତୁ, ଏଥିରୁ ମାତୃଗର୍ଭରୁ ଗଲେ ଆପଣଙ୍କୁ ଭଜନ କରିବି। ଭଗବାନ ଭଜନ କରୁନଥିବାରୁ ଆମେ ବହୁତ ଜାଗାରେ ଘୁରି ବୁଲୁଛେ, ଦୁଃଖ କଷ୍ଟ ପ୍ରାପ୍ତ ହେଉଛେ, କିନ୍ତୁ ଯେତେବେଳେ ଜନ୍ମ ହେଇଯାଏ ବହୁତ ଜାଗାକୁ ଆସିଯାଏ, ବହୁତ ଜନ୍ମ ହେଇଯାଏ, ସେଥିରେ ମାୟା ଦ୍ୱାରା ମୋହିତ ହେଇ ପୁଣି ଭଗବାନ ପାଇଁ ଭୁଲି ଯାଉଛେ। ତେଣୁ ବେଦରେ ସେ ମାୟା କୃଷ୍ଣ ସ୍ମୃତି ଜ୍ଞାନ କୃଷ୍ଣ ବେଦ ପୁରା ମାୟା ମଧ୍ୟ ଆମେ ମାୟା ବନ୍ଦ ହେଇକି ରହିଛେ, ତେଣୁ ଆମ ଭଗବାନଙ୍କ ସ୍ମୃତି ଆମ ପାଖରେ ନାହିଁ। ତେଣୁ ଯୁବପତି କୃପା କରିବା ପାଇଁ ଏ ବେଦ ପୁରାଣକୁ ଭଗବାନ ଦେଇଛନ୍ତି, ଭଗବାନ ଯିବେ କୃପା କହିଲ କୃଷ୍ଣ ବେଦ ପୁରାଣ। କିନ୍ତୁ ଏ ବେଦ ପୁରାଣକୁ ଯେଉଁ ଯଦିଓ ଭଗବାନ ଦେଇଛନ୍ତି, କିନ୍ତୁ ଆମେ ନିଜେ ଏଟା ବୁଝିପାରିଲା ନାହିଁ। ଯାଅ ଭାଗବତ ପଢ ବୈଷ୍ଣବେର ସ୍ଥାନେ ଏକାନ୍ତ ସ୍ୱୟଂକର ଚୈତନ୍ୟ ଚରଣୀ। ଭାଗବତ ବେଦ ପଢ଼ିବା ପାଇଁ ହେଲେ ଜଣେ ବିଶେଷ ଭାବେ ଭାଗବତ ପଢ଼ିବା ପାଇଁ ହେଲେ ଜଣେ ବୈଷ୍ଣବ ପାଖକୁ ଯିବାକୁ ପଡ଼ିବ। ତାଙ୍କର ଆସୁଛନ୍ତି କେଉଁ ବୈଷ୍ଣବ ନା ଯିଏ ଚୈତନ୍ୟ ମହାପ୍ରଭୁଙ୍କ ଧାରାରେ ଆସୁଛନ୍ତି, ଏକାନ୍ତ ଆଶ୍ରୟ କଲେ ଚୈତନ୍ୟ ଚରଣୀ। ବହୁତ ବୈଷ୍ଣବ ଅଛନ୍ତି, କିନ୍ତୁ ସମସ୍ତେ ଶ୍ରୀ ସମ୍ପ୍ରଦାୟ ରହିଛି, ଶ୍ରୀ ବ୍ରହ୍ମ ସମ୍ପ୍ରଦାୟ, ଆମେ ବ୍ରହ୍ମ ସମ୍ପ୍ରଦାୟ ଆସୁଛେ, ରୁଦ୍ର ଶିବଜୀ ସମ୍ପ୍ରଦାୟ ରହିଛି, ଚାରି କୁମାରଙ୍କ ସମ୍ପ୍ରଦାୟ ରହିଛି, କିନ୍ତୁ ମହାପ୍ରଭୁ ଆସିଛନ୍ତି ବ୍ରହ୍ମ ମାଧ୍ୟ ବୌଦ୍ଧ ସମ୍ପ୍ରଦାୟରେ ଆସିଛନ୍ତି, ମହାପ୍ରଭୁ ଆସିଛନ୍ତି। ତେଣୁ ମହାପ୍ରଭୁଙ୍କ ଧାରାରେ ଆସିଲେ ଆମେ ଭାଗବତ ବୁଝିପାରିବା। ତେଣୁ ଏ ବେଦ ପୁରାଣ ସବୁ ଭଗବାନ ଯେଉଁ ଜ୍ଞାନ ଦେଇଛନ୍ତି, ଏ ଜ୍ଞାନକୁ ଆମେ ନିଜ ଚେଷ୍ଟାରେ ବୁଝିପାରିବା ନାହିଁ। ତେଣୁ ଚତୁର୍ଥ ଅଧ୍ୟାୟରେ ଭଗବାନ କହିଲେ ତଦ୍ବିଧି ପ୍ରଣିପାତେନ ପରିପ୍ରଶ୍ନ ସେବୟା ଉପଦେଖନ୍ତି ଯେ ଜ୍ଞାନ ଜ୍ଞାନୀନ ତତ୍ତ୍ୱଦର୍ଶିନ। ଜଣେ ଉପଯୁକ୍ତ ଗୁରୁଙ୍କୁ ଯାଇ ତାଙ୍କୁ ପ୍ରଣିପାତ କରି ତାଙ୍କୁ ପ୍ରଣାମ କରି ତାଙ୍କ ସେବା କରି ତାଙ୍କୁ ପ୍ରଶ୍ନ ପଚାରିଲେ ଆମେ ଏଇ ଜ୍ଞାନକୁ ପ୍ରାପ୍ତ ହୋଇପାରିବା। ସେ ଗୁରୁ କିଏ ନା ଜ୍ଞାନୀନ ତତ୍ତ୍ୱଦର୍ଶିନ, ତାଙ୍କର ବୈଦିକ ଜ୍ଞାନ ସବୁ ରହିଥିବ ତାଙ୍କ ପାଖରେ, ଏବଂ ଖାଲି ଜ୍ଞାନ ଥିଲେ ସେମାନେ ଗୁରୁ ହେଇପାରିବେ ନାହିଁ, ତତ୍ତ୍ୱଦର୍ଶୀ ହେବାର ଅଛି। ତତ୍ତ୍ୱଦର୍ଶୀ କହିଲେ ତତ୍ତ୍ୱକୁ ସେ ଦର୍ଶନ କରି ଭଗବାନଙ୍କୁ ସେ ଅନୁଭବ କରିଛନ୍ତି, ଭଗବତ ଅନୁଭୂତି ରହିଲେ ତତ୍ତ୍ୱଦର୍ଶିନ। ସେଇଭଳି ଭାବେ ଉପଯୁକ୍ତ ପାଖକୁ ଗଲେ ଆମେ ଏଇ ଜ୍ଞାନକୁ ପ୍ରାପ୍ତ ହେଇପାରିବା। ତେଣୁ ଭଗବାନ ବାହାରେ ଗୁରୁ ରୂପରେ ଜ୍ଞାନ ପ୍ରଦାନ କରନ୍ତି, ଭିତରେ ଚୈତ୍ୟଗୁରୁ ରୂପରେ ସେ ମଧ୍ୟ ଜ୍ଞାନ ପ୍ରଦାନ କରନ୍ତି, ମତା ସ୍ମୃତି ଜ୍ଞାନ ଅପହରନ୍ତି, ଦୁଇ ପ୍ରକାର ଭଗବାନ ଏଇଭଳି ଭାବରେ ଆମକୁ ଜ୍ଞାନ ପ୍ରଦାନ କରୁଛନ୍ତି। ତେଣୁ ବେଦେ ସେ ସାରେ ରାମେବ ବେଦ୍ୟ, ଯେଉଁ ବେଦ ରହିଛି ଋକ୍ସାମଯୋଗ ଅଥର୍ବ ଯେ ଖାଲି ବେଦ, ତା ନୁହଁ, ଏ ଇତିହାସ ବା ମହାଭାରତ ପୁରାଣ ମଧ୍ୟ ବେଦ ବୋଲି କୁହାଯାଉଛି। ଏ ସମସ୍ତ ବେଦରେ ଆମେ ସମସ୍ତ ବେଦ ପଢ଼ିକରି ମଧ୍ୟ ଜଣେ ଭଗବାନ ଜାଣିପାରିବେ ନାହିଁ, କାରଣ ବେଦରେ ଏପରି ରହିଛି ତ୍ରୈଗୁଣିଆ ବିଷୟ ବେଦା, ବେଦରେ ତିନିଗୁଣ ବିଷୟରେ କୁହାଯାଏ, ଯେମିତି ଗୋଟେ କୁହାଯାଏ ଯେମିତି କ୍ଷୀର, କ୍ଷୀରରେ ଦିଅ ରହିଛି, କିନ୍ତୁ కానీ కిరణ దానికి తిలక చేయడం చేయడం నేను పెరిగింది. కిరణు జేబు కాదు అని భాగ్య పైన రక్త పైన తన ఉపాయం అయింది. తగ్గు పొక్కివే తగు పొక్కివే తగు లౌన్ మత్తివే లౌన్ కారివో లౌన్ నేను పొక్కేవే తాగు జీవ కారివో ఏ ప్రొసెస్ చేయగా బేదరి భగవాన్ తక్కువ ఇది సంబంధించి పెరిగినాయి బేదరి త్వర అవకాశం గౌరవం సే మాలి పోగలే ଜଣେ ତ୍ରିବେଦୀ ଥିଲେ, ତ୍ରିବେଦୀ କହିଲେ ସେ ତିନୋଟି ବେଦ ସେ ଜାଣିଥିଲେ ତ୍ରିବେଦୀ, ସେ ଯାଇଥିଲେ ପାଶ୍ଚାତ୍ୟ ଜଗତକୁ, ଇଂଲଣ୍ଡକୁ ଯାଇଥିଲେ, ପାଶ୍ଚାତ୍ୟ ଜଗତକୁ ଯାଇଥିଲେ. ପାଶ୍ଚାତ୍ୟ ଜଗତରେ ସେ ସବୁ ଭୌତିକ ସଭ୍ୟତା ବହୁତ ଅଗ୍ରସର ଅବରୋଧ କରିଛି, ସେମାନେ ଯେଉଁ ଭୌତିକ ଉପଭୋଗ କରୁଛନ୍ତି ସେମାନେ ଭାବୁଛନ୍ତି ଇଏ ହେଉଛି ମାନବ ଜୀବନର ଲକ୍ଷ୍ୟ, ଏତେ ପ୍ରକାର ଉପଭୋଗ କରିବା ପଶୁଭଳି ଜୀବନଯାପନ କରୁଛନ୍ତି ସେଠି, ସେମାନେ ଭାବୁଛନ୍ତି ଆମେ ବହୁତ ଉନ୍ନତ ହୋଇକି ହେଉଛନ୍ତି. ତେଣୁ ସେଠି ସବୁ ନ୍ୟୁ ବ୍ଲକ୍ ରହିଛି, ସେଠି ସବୁ ବ୍ଲକ୍ ନେଇକି ସବୁ ଉପଭୋଗ କରନ୍ତି, ମଦ୍ୟପାନ ଏସବୁ ରହିଛି ନ୍ୟୁ ବ୍ଲକ୍. ତେଣୁ ସେ ଜଣେ ନ୍ୟୁ ବ୍ଲକ୍ର ଯିଏ ଲିଡ଼ର ଥିଲେ ପ୍ରେସିଡ଼େଣ୍ଟ, ସିଏ ଜାଣିଲେ ଯେ ଜଣେ ଭାରତୀୟ ତ୍ରିବେଦୀ ଜଣେ ଯାଇଛନ୍ତି ପାଶ୍ଚାତ୍ୟ ଜଗତକୁ, ତାଙ୍କ ଦେଶକୁ ଯାଇଛନ୍ତି. ସିଏ ତାଙ୍କୁ ଅନୁରୋଧ କଲେ ଯେ ଆପଣ ଟିକେ ଆମକୁ ବେଦ ବିଷୟରେ କିଛି କହିବେ, ଆପଣ ତ୍ରିବେଦୀ ତିନୋଟି ବେଦ ଜାଣିଛନ୍ତି, ବେଦ ବିଷୟରେ ଆମକୁ ଟିକେ କହିବେ. ସିଏ ରାଜି ହେଲେ ପଲିଟିକାଲ ଯିବା କଥା କହିବା. ତେଣୁ ଯେଉଁଦିନ ଆସିବେ, ସେଦିନ ଆସିବା କଥା ଠିକ୍ ହେଲା, ସେ ଆସିବେ ସେଦିନ ନ୍ୟୁ କ୍ଲବ୍ ପ୍ରେସିଡ଼େଣ୍ଟ ସେ ତାଙ୍କର ମେମ୍ବରମାନଙ୍କୁ କହିଦେଇଛନ୍ତି, ତୁମେ ଆଜି ଜଣେ ଆସିବେ ଭାରତରୁ ଜଣେ ମହାନ ବିଦ୍ୱାନ ବ୍ୟକ୍ତି ଆସିବେ, ତୁମେ ଆଉ ବୁଲକୁ ନେଇକି ଆସିବେନି, ତୁମେ ଡ୍ରେସ୍ ପିନ୍ଧିକି ଆସିବ. ପୁରୁଷ ସ୍ତ୍ରୀ ଲୋକ ସବୁ ରହିଛନ୍ତି, ପୁରୁଷ ଶାଢ଼ୀ ଯାହା ପିନ୍ଧିବାକୁ ସବୁ ପିନ୍ଧିକି ଆସିବ. ଜଣେ ଆସନ୍ତି, ଜଣେ ବିଦ୍ୱାନ ବ୍ୟକ୍ତି ଆସନ୍ତି, ସେ ଆମକୁ ବେଦ ବିଷୟରେ କହିବେ, ତେଣୁ ତୁମେ ଉଲଗ୍ନ କହିବେ ନାହିଁ. ତେଣୁ ସେମାନେ ସେଦିନ ଯେଉଁଦିନ କଥା କହିବେ, ସେ ବିଦ୍ୱାନ ବ୍ୟକ୍ତି ତ୍ରିବେଦୀ ଏମାନେ ସବୁ ଡ୍ରେସ୍ ପିନ୍ଧି ସବୁ ରହିଛନ୍ତି ଆସିଛନ୍ତି, କିନ୍ତୁ ସେ ବିଦ୍ୱାନ ଜଣକ ତ୍ରିବେଦୀ ଜଣଙ୍କ ଚିନ୍ତା କଲେ ମୋତେ ଡାକିଛନ୍ତି ନ୍ୟୁ କ୍ଲବ୍କୁ, ସେଠି ସମସ୍ତେ ଉଲଗ୍ନ ହେଇକି ରହିଥିବେ, ଆମେ ଆଉ କେମିତି ଡ୍ରେସ୍ ପିନ୍ଧିକି ଯିବା? ତେଣୁ ସେ ଉଲଗ୍ନ ହେଇକି ଆସିବେ. ତେଣୁ ଯେ ବିଦ୍ୱାନ ବ୍ୟକ୍ତି ସେ ଉଲଗ୍ନ ହେଇକି ଆସିଛନ୍ତି, ଯାହାକୁ କୁହାଯିବ କଥା ସେମାନେ ସବୁ ଡ୍ରେସ୍ ପିନ୍ଧିକି ରହିଛନ୍ତି. ଏ କଥା କହିବାର ଉଦ୍ଦେଶ୍ୟ ହେଉଛି, ବେଦ ପଢ଼ିକି ମଧ୍ୟ ବେଦରୁ ଭଗବାନଙ୍କୁ ସେ ଜାଣିପାରନ୍ତି ନାହିଁ. ପ୍ରଭୁ ମହାରାଜ ଯାଇଥିଲେ ପାଶ୍ଚାତ୍ୟ ଜଗତକୁ 1965 ମସିହାରେ, ସେ ସମୟରେ ଭଗବାନ ପୂର୍ବରୁ ବହୁତ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର ସେମାନେ ସବୁ ଯାଇଥିଲେ ପାଶ୍ଚାତ୍ୟ ଜଗତକୁ. ସେମାନେ ତାଙ୍କୁ କହୁଥାନ୍ତି, ତୁମେ ଏଇ ଯେଉଁ ଭାରତୀୟ ଧାରା ରହିଛି, ଆମର ବୈଷ୍ଣବ ଧାରା ରହିଛି, ଏ ଧାରାରେ ତୁମେ ଏଠି ଚଳିପାରିବ ନାହିଁ, ବହୁତ ପ୍ରଚଣ୍ଡ ଶୀତ ରହିଛି, ତାଙ୍କ ଡ୍ରେସ୍ ଅଲଗା ସବୁ ରହିଛି, ଖାଇବା ପିଇବା ହାତରେ ଖାଆନ୍ତି ନାହିଁ, ସେମାନେ ସେ ଚାମଚ ଚୁରି ଚାମଚ ସବୁ ଖାଆନ୍ତି. ତେଣୁ ସେମାନେ ତାଙ୍କୁ ପ୍ରକାର କହିଲେ, ତୁମେ ଏଠିକାର ଯେଉଁ ରହିଛି, ଯେଉଁଭଳିଆ ଢାଞ୍ଚା ରହିଛି, ସେଇ ଢାଞ୍ଚାରେ ତୁମେ ଚଳିବାକୁ ପଡ଼ିବ, ମାନେ ତୁମର ଏ ବୈଷ୍ଣବ ଢାଞ୍ଚାରେ ଚଳିଲେ ହେବନି, ଏଭଳିଆ କହିଥିଲେ. ପ୍ରଭୁପାଦ ମହାରାଜ କହିଲେ, ମୁଁ ଏଠିକାର ଢାଞ୍ଚା ଶିଖିବା ପାଇଁ ଆସିନାହିଁ, ମୁଁ ଆସିଛି ତାଙ୍କୁ ଶିଖିବା ପାଇଁ, କହିବି ସେ ଆମର ବୈଷ୍ଣବ ଧାରାକୁ ସବୁଠାରେ ଶିକ୍ଷା ପ୍ରଦାନ କରେ ତାଙ୍କୁ. ଆଜିକାଲି ସ୍ତ୍ରୀ ଲୋକମାନେ କୁଳକ ନେଇକି ରହୁଥିଲେ ସେଠି, ଅଲମୋଷ୍ଟ ମାନେ ଅର୍ଦ୍ଧଲଗ୍ନ ଅବସ୍ଥାରେ ରହନ୍ତି ସେମାନେ, କିନ୍ତୁ ସେମାନେ ସବୁ ବର୍ତ୍ତମାନ ଶାଢ଼ୀ ପିନ୍ଧି ବହୁତ ସୁନ୍ଦର ଭାବରେ ଶ୍ଲୋକ ରହିଛନ୍ତି, ଏହିପରି ସଭ୍ୟତାକୁ ସେମାନେ ଗ୍ରହଣ କରିଛନ୍ତି. ତେଣୁ ଇଏ ଯେଉଁ ବେଦର ଅର୍ଥ ସମସ୍ତେ ବୁଝିପାରିବେ ନାହିଁ, ବେଦରେ ପ୍ରକୃତ ଭଗବାନଙ୍କୁ ବେଦେଶୀ ସର୍ବେ ରହମେ ବେଦ, ସମସ୍ତ ବେଦରେ ଜାଣିବା କଥା ହେଉଛନ୍ତି ଭଗବାନ କୃଷ୍ଣଙ୍କୁ, କୃଷ୍ଣ ହେଉଛନ୍ତି ସମସ୍ତ ବେଦରେ ବେଦ୍ୟ, ଆମେ ଜାଣିବା କୃଷ୍ଣଙ୍କୁ ଜାଣିଲେ ସେ ପ୍ରକୃତରେ ବେଦ ସାର୍ଥକ ହେଲା, ତାଙ୍କର ଅଧ୍ୟୟନ ବେଦ ଅଧ୍ୟୟନ ସାର୍ଥକ ହେଲା, ନହେଲେ ବେଦ ପଢ଼ିକିରି ସମସ୍ତେ ମୋତେ ବୁଝିପାରନ୍ତି ନାହିଁ ଭଗବାନଙ୍କୁ. ତେଣୁ ଭଗବାନଙ୍କ ବେଦେଶୀ ସର୍ବେ ରହମେ ବେଦ, ସମସ୍ତ ବେଦରେ ଜ୍ଞାତ ବ୍ୟସ୍ତ ହେଉଛନ୍ତି ଭଗବାନ, ଅହମ୍ କହି କୃଷ୍ଣ, ଏବଂ ବେଦାନ୍ତ କୃତ से वेदांत की रचना कर वेदांत समस्त वेद कहले ज्ञान अंत कहले ज्ञान अंत जिते बड़ा ज्ञान व्यक्ति से कहीपर ना ज्ञान अंत कही सब गवेषणा चल रिसर्च चल कि आम वैदिक शास्त्र वेदांत कह अंत वेदर अंत आगे ज्ञान ना भगवदगीता तेर अध्याय भगवान दे ज्ञान विषय कहीदे पंचटी श्लोक ज्ञान विषय कही अंतिम कहले ये ये सब ज्ञान अमानित मदंबित अहिंसाख्यात्यम आचार्य उपासन सौगम ये सब विभिन्न प्रकार ज्ञान विषय कही अंतिम कहले जे ज्ञान प्रथम अज्ञान यथा ये सबसे ज्ञान अवजार्ञान सप्तम अध्याय भगवान कहले ज्ञान के ज्ञान कक्षा अवशिष्य ज्ञान का विभिन्न ज्ञान अवशिष्य मुझे समस्त ज्ञान देखिए ज्ञान जानला पर आ ज्ञान बाकी रहा तेणु सी समस्त से ज्ञान दौना ज्ञान अंत से प्रदान करेंगे वेदांत वेदांत कहगला वेदांत वेदांत की वेदांत कर ब्रह्मसूत्र वेदांत सूत्र भगवत तेरह भगवान वेदांत सूत्र विषय पृथ्वीर उदागीत चंद्रवीर विधि पृथक ब्रह्मसूत्र पदस्थित मद्वेद ये बौद्ध जगत विभिन्न तत्व रही विभिन्न ऋषि मैंने विभिन्न प्रकार वर्णना करते वेदांत सूत्र से सब न्यायिक भाव वर्णना करेणु भगवान होती वेदांत व्यास रूप से वेदांत रचना कले एवं वेदवी देवदाह मूर्ति वेदवी मुँह वेद जाने वेदवी चम भगवान जी कहीं वेदांत रचना कर सकता नुह से वेद जानती जमी शिवजी कहले पार्वती को देवी अहम बेटी सुख बेदवी व्यास बेटी न बेटीवा भागवत विषय कौन पार्वती को शिवजी कौन भागवत मु जाने एवं सुख मत जाने जो भुवनेश्वर एकाम क्षेत्र गोटे बड़ विराट गोटे आंब पीते से भगवान शिवजी महादेव से पार्वती को ज्ञान प्रदान वेद को कहते भागवत कहते तेणु से आलोक कराइना आलोक आसाप मना कराई कि सुखदेव जी की राधाराणी को सुख थे सी आई पहुँची गले सुख पहाड़ आसी डाड़ बसते आंब डाड़ बसते गचरे शाखा तेणु बर्णाकारी सुखदेव जी देखिले सुखदेव जी कौन शिवजी जो कहते भागवत कहते से पार्वती कहते मुझे कह तुम्हें हूँ मारु तेणु भागवत कहते शिवजी पार्वती शुणुंट निदा आसला तेणु सी कहले भगवान लीला वर्णना कर दशम स्कंदे भगवान लीला से वर्णना कर ता पूर्वर से घूमी पड़े शिवजी देखले कि पार्वती सुट रही तेणु शिवजी हत्या करने दौड़े त्रिश्वरी तेणु सी सुखपक्ष आसी व्यासदेव पत्नी गर्भरे प्रवेश करख तेणु शिवजी कौन अहम व्यक्ति मु भागवत जाने सुख मत जाने से सुख शुणी कि व्यास बेटी न बेटा व्यास जानते कि न जानते व्यास जानते न जानते ना भक्तिया भागवत राज भागवतंटा केवल भक्ति ही जानपर न बुद्धिया न तो टीका आम निज बुद्धि द्वारा टीका द्वारा आम ये बुझीपर ना तेणु भगवान कह वेदवी मुझे जाने वेद विषय मुझे जाने भगवान वेदवी सब से जान तेणु ये अर्जुन मन में चिंता आसो प्रभु आप वेद जानते आप कह अर्जुन कही ना मनर भावना विष्णु चतुर्टा हास्य कथा कर ତେଣୁ କର ଶ୍ଳୋକରେ ଯେଉଁ ତିନୋଟି ଶ୍ଳୋକ ଆସିବ 16, 17, 18 ତିନୋଟି ଶ୍ଳୋକରେ ବେଦରେ ସାରୁ ପରିବେଷଣ ହେବା ଅକ୍ଷରକ ଶ୍ଳୋକ ରହିଛି ବେଦରେ, କିନ୍ତୁ ଏଇ ତିନୋଟି ଶ୍ଳୋକରେ ବେଦରେ ସାରୁ ପରିବେଷଣ ହେବା, ବେଦରେ ସାରୁ ପରିବେଷଣ ବେଦ ବି ଚାହୁଁ ଭଗବାନ ଜାଣନ୍ତୁ ବେଦ ତିନୋଟି ଶ୍ଳୋକ କହିଲେ ଭଗବାନ ଗୋଟିଏ ଅକ୍ଷରକ କହିଲେ ଓଁ ପ୍ରଣବ ପ୍ରଣବ ସର୍ବ ବେଦେଶୁ ସମସ୍ତ ବେଦରେ ସେ ପ୍ରଣବ, ତାକୁ ବୁଝିବା ପାଇଁ ଆମର ସମୟ ଦରକାର, ଆମେ ସେଇଟା ବୁଝିପାରିବା ନାହିଁ, ସେଥିପାଇଁ ସେ ବିସ୍ତାର କରାଯାଉ। ଚାରି ଚାରି ଶ୍ଳୋକରେ ଭଗବାନ ବ୍ରହ୍ମାଙ୍କୁ ଜ୍ଞାନ ଦେଇଦେଲେ, ଚତୁଃଶ୍ରୀ ଭାଗବତୀ କୁହାଯାଉଛି, ଦ୍ୱିତୀୟ ସ୍କନ୍ଧ ନବମ ଅଧ୍ୟାୟ 32-35 ଏହି ଚାରୋଟି ଶ୍ଳୋକରେ ସେ ଜ୍ଞାନ ଦିଆଯାଏ, କିନ୍ତୁ ତାକୁ ବୁଝିବା ପାଇଁ ଭାଗବତଙ୍କର 18 ଶ୍ଳୋକ ରହିଛି, ଏବଂ ଗୋଟିଏ ଗୋଟିଏ ଶ୍ଳୋକ ବୁଝିବା ପାଇଁ ଆମେ କୋଟାଙ୍କର ଦରକାର ହେଉଛି ବୁଝିବା ପାଇଁ। ଭାଗବତ ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ଗୋଟେ ଶ୍ଳୋକ ଅଛନ୍ତି, ସୁଧ ଗୋସ୍ୱାମୀ କଥା କହିଥିଲେ ଆତ୍ମାରାମ ଶ୍ଳୋକ ବୋଲି କହିଥିଲେ, ଏ ଶ୍ଳୋକର ଏ 61 ଅର୍ଥ କରିଛନ୍ତି ମହାପୁରୁଷ ଚୈତନ୍ୟ ମହାପୁରୁଷ ସନାତନ ଗୋସ୍ୱାମୀ ପାଖରେ 61 ଅର୍ଥ କରିଛନ୍ତି। ତେଣୁ ଏ ଭାଗବତ ଯେଉଁ ବୈଦିକ ଗ୍ରନ୍ଥ, ସେଭଳି ଭାବରେ ଆମେ ଯେତେ ପଢ଼ୁଥିବା ଯେତେ ଅନୁଭବ କରୁଥିବା ସେତେ ତାର ଆଗକୁ ବଢ଼ିବା ଯାଉଛୁ। ଭାଗବତ ଗୋଟେ ଶ୍ଳୋକରେ ପ୍ରଭୁପାଦ ମହାରାଜ ଏଇଟା କହୁଛନ୍ତି, ଟ୍ରାନ୍ସେଣ୍ଡାଣ୍ଟାଲ ଲିଟରେଚର ଇଜ୍ ଏଭର୍ ମୋର୍ ଅଫ୍ ଡାର୍କନେସ୍ ଆଣ୍ଡ ଇଟ୍ସ ଲାଇଫ୍ ବିକମ୍ ମୋର୍ ପ୍ରୋମିନେନ୍ସ ଇଜ୍ ପ୍ରୋଗ୍ରେସିଭ୍ ରିଡିଂ ଆଣ୍ଡ ରିଲାଇଜେସନ୍ ଅଫ୍ ଦି ଟ୍ରାନ୍ସେଣ୍ଡାଣ୍ଟ ସବଜେକ୍ଟ ମ୍ୟାଟର। ଇଏ ପରମାର୍ଥୀ ଗ୍ରନ୍ଥ, ଏଭଳି ଗ୍ରନ୍ଥ ଇଏ ଆମେ ଯେତେ ପଢ଼ୁଥିବା ଆମକୁ ପଢ଼ିଦେଇଛି, ଆଉ ଭଗବତ ଶାସ୍ତ୍ର ଶ୍ଳୋକ ପଢ଼ିଦେଇଛି, କିନ୍ତୁ ଆପଣ ଯଦି ପ୍ରତିଦିନ ମଧ୍ୟ 700 ଶ୍ଳୋକ ପଢ଼ିବେ ତାହେଲେ ପ୍ରତି ପଢ଼ିବାରେ ଆମେ ନୂଆ ନୂଆ ଅର୍ଥ ପ୍ରାପ୍ତ ହେବେ। ଭଗବାନ ଗୋଟେ ଜାଗାରେ ଭଗବତୀ କଥା କହୁଛନ୍ତି, ତେଣୁ ଏ ଶାସ୍ତ୍ର ଯେଉଁ ରହିଛନ୍ତି ଏତେ ଆମେ ପଢ଼ିଲେ ମଧ୍ୟ ତା'ର ଆହୁରି ଅଧିକ ତା'ର ଅର୍ଥ ଆହୁରି ଅଧିକ ରହିଛି, ଅନେକ ପ୍ରକାର ରହିଛି। ଆମର ସେମାନେ ଗୌରବ ସେମାନେ କୁହନ୍ତି ଯେମିତି ରତ୍ନ ରତ୍ନଗର୍ଭ, ସମୁଦ୍ରକୁ ରତ୍ନଗର୍ଭ କୁହାଯାଏ, ସମୁଦ୍ର ଭିତରେ ରତ୍ନ ସବୁ ରହିଛି, ରତ୍ନାଗର୍ଭ ବି କୁହାଯାଏ। ଆମର କହୁଥିଲେ ରତ୍ନାଗର୍ଭ ଥିଲେ, ଏଠିକା ଦାୟିତ୍ୱରେ ଥିଲେ ରତ୍ନାଗର୍ଭ, ତାଙ୍କ ସମର୍ଥକ ଆସିକି ତାଙ୍କ କଥା କହୁଛି ରତ୍ନାଗର୍ଭକୁ, ଏଇ ସମୁଦ୍ରକୁ ରତ୍ନାଗର୍ଭ କୁହାଯାଉଛି, ତା ଭିତରେ ସବୁ ରତ୍ନ ରହିଛି ସମୁଦ୍ର ଭିତରେ, କିନ୍ତୁ ଉପରେ ଆପଣ ଦେଖିବେ ସବୁ ଗେଣ୍ଡା ଏସବୁ ରହିଛି, ଏଗୁଡ଼ା ସବୁ ଭାବେ ସମୁଦ୍ର ଏଇ ଜିନିଷ ସବୁ ମିଳିଛି ନା, ସମୁଦ୍ର ରତ୍ନ ରହିଛି। ସେମିତି ବୈଦିକ ଶାସ୍ତ୍ର ଯେଉଁ ରହିଛନ୍ତି ବେଦ ଉପନିଷଦ ଇତ୍ୟାଦି, ଯେତେ ଆପଣ ତା ଭିତରେ ପ୍ରବେଶ କରିବେ ସେତେ ନୂଆ ନୂଆ ଅର୍ଥ ସବୁ ରହିଛି, ଅନେକ ବେଦରେ ବେଦ କହିଲେ ଅନେକ ଅନ୍ତ ନାହିଁ, ବେଦ ବେଦାନ୍ତ ଅନେକ ଜ୍ଞାନ ରହିଛି ବେଦରେ, କିନ୍ତୁ ଭଗବାନ ତିନୋଟି ଶ୍ଳୋକରେ କହିଦେଲେ ବେଦାନ୍ତ ବେଦକୁ କହିଦେଲେ ତିନୋଟି ଶ୍ଳୋକରେ, ଆଉ କଲ ଶ୍ଳୋକ ତିନୋଟି ଶ୍ଳୋକରେ ଏଇ ବେଦ ବିଷୟରେ ସାର ସାର ଭାବ ସାର ସଂକ୍ଷେପରେ କହିବେ ଭଗବାନ। ତେଣୁ ଏଭଳି ଭାବରେ ଏଇ 15 ଅଧ୍ୟାୟରେ ଓ ସ୍ୱତନ୍ତ୍ର ଭାବରେ 20 ଶ୍ଳୋକରେ ଭଗବାନ ତାଙ୍କ ନିଜ ବିଷୟରେ କହିଛନ୍ତି, ତାଙ୍କ ଧାମ ବିଷୟରେ କହିଛନ୍ତି, ଆମେ କେମିତି ସେ ଧାମକୁ ଯିବା ସେ ବିଷୟରେ କହିଛନ୍ତି, ସେ ଧାମର ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି, ନା ତଥା ଭାରତୀ ସୂର୍ଯ୍ୟ ହଉ ସେ ଧାମ ଏଭଳି ଯେଉଁଠାରେ ସୂର୍ଯ୍ୟ ଚନ୍ଦ୍ର ବା ବିଜୁଳି ଶକ୍ତିର ଆବଶ୍ୟକତା ନାହିଁ, ସ୍ୱୟଂ ଉଦ୍ଭାସିତ ସେ ଲୋକ, ଆମେ କେମିତି ସେଠିକି ଯିବା ସେଥିପାଇଁ ବ୍ୟବସ୍ଥା କରିଛନ୍ତି ଭଗବାନ କହିଛନ୍ତି। ଏଭଳି ଭାବରେ କଲେ ଯଦି ତୁମେ କାର୍ଯ୍ୟ କରିବ ତାହେଲେ ସେଠି ଯାଇପାରିବ, ମୋ ଧାମକୁ ଯାଇପାରିବ। ନିର୍ମାଣ ମହା ବିଦସଙ୍ଗ ଦୋଷା ଅଧ୍ୟାତ୍ମ ନିତ୍ୟାଭିନିବୃତ କାମା ଦ୍ୱନ୍ଦ୍ୱ ମୁକ୍ତା ସୁଖଦୁଃଖେ ଗଚ୍ଛନ୍ତ ମୂଢ଼ା ପରମାଭୟଙ୍କର। ଭଗବାନ ଯଦି ଏହିଭଳି ଭାବରେ ଆମେ ଯଦି ମାନ ସୁନ୍ନତ ହେବା ମୋର ଦୂର ହୋଇପାରିବା, ଅସତ୍ସଙ୍ଗରୁ ଆମେ ଦୂର ହୋଇପାରିବା, ବିଭିନ୍ନ ପ୍ରକାର ଯେଉଁ କାମନାରେ ସବୁ ରହିଛି କାମନାରୁ ଦୂର ହୋଇପାରିବା, ଦ୍ୱନ୍ଦ୍ୱରୁ ମୁକ୍ତ ହୋଇପାରିବା, ତାହେଲେ ଆମେ ମୂଢ଼ ହୋଇକରି ଭଗବତ ଧାମକୁ ଯାଇପାରିବା। ସେ ଧାମ ରହିଛି, ସେ ଧାମର ଭଗବାନ ବର୍ଣ୍ଣନା ଦେଇଛନ୍ତି, ନା ତ ଭାରତ ସୂର୍ଯ୍ୟ ನ ಶಶಾಂಕ ನ ಪಾವಕ ଏସବୁ ସ୍ଥାନ ରହିଛି। ଇଏ ହେଉଛି ଆମର ପ୍ରକୃତ ଘର ହେଉଛି ସେଇଟା। ଆମେ ସେଇଠି ଯିବା ପାଇଁ ଭଗବାନ ଆମ ହୃଦୟ ଭିତରେ ରହି ଆମକୁ ସେ ପ୍ରେରଣା ଦେଉଛନ୍ତି। ସେ ପ୍ରେରଣା ଦେଉଛନ୍ତି ତୁମେ ଚାଲ ଭଗବଧାମ ଚାଲ। ଉପନିଷଦ ବର୍ଣ୍ଣନା କରାଯାଇଛି ଗୋଟିଏ ବୃକ୍ଷରେ ଦୁଇଟି ପକ୍ଷୀ ରହିଛନ୍ତି। ଗୋଟିଏ ପକ୍ଷୀ ସେ ବୃକ୍ଷର ଫଳକୁ ଖାଉଛି, ଆଉ ଗୋଟେ ପକ୍ଷୀ କେବଳ ସାକ୍ଷୀ ରୂପେ ରହିଛନ୍ତି। ସେ ପକ୍ଷୀ ଯିଏ ସାକ୍ଷୀ ରୂପେ ରହିଛନ୍ତି ସେ ହେଉଛନ୍ତି ପରମାତ୍ମା ରୂପେ ରହିଛନ୍ତି। ଭଗବାନ ଯିଏ କହିଲେ ମୁଁ ପରମାତ୍ମା ରୂପେ ରହିଛି। ଯେଉଁ ରହିବାର ଉଦ୍ଦେଶ୍ୟ ହେଉଛି ଆମେ କେମିତି ତାଙ୍କ ଧାମକୁ ନେବେ, ସେଇଥିପାଇଁ ଭଗବାନ ରହିଛନ୍ତି ଆମ ପାଖରେ। ଆମେ ବୁଦ୍ଧିଦେବ ଥିବା ପର୍ଯ୍ୟନ୍ତ ଭଗବାନ ଆମ ହୃଦୟ ଭିତରେ ରହିବେ। ଯେତେବେଳେ ଆମେ ଭଗବାନ ଧାମକୁ ଯିବା ସେତେବେଳେ ସେ ଆମକୁ ଆମକୁ ଯାଇକି ଆଉ ଆମ ହୃଦୟ ଭିତରେ ଏହା ଦରକାର ନାହିଁ। ଆମେ ମଧ୍ୟ ଭଗବାନଙ୍କର ଭାବ ପ୍ରାପ୍ତ ହୋଇଯିବା ଏସବୁ କଥା ରହିଛି। ତେଣୁ ମନ୍ଦିର ବର୍ତ୍ତମାନ ବନ୍ଦ ହୋଇଗଲେ ଭଗବାନ ବିଶ୍ରାମ ନେବେ, ଆମେ ମଧ୍ୟ କଥାକୁ ବିଶ୍ରାମ ଦେବା। ତା ପୂର୍ବରୁ ପଚାରିବା କିଛି ସନ୍ଦେହ ରହିଲା ହେଲା କିଛି ସଂକେତ ପ୍ରଶ୍ନ ରହିଲା ଆରାମ କଥା ବିଶ୍ରାମ ଦେବା। ଜୟ ଶ୍ରୀ ଭଗବୀତା କି ଜୟ ଶ୍ରୀ ଗୋପାଳ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ କି ସମ୍ବେଦ ଗୌରବ କି ଦାୟୀ ଗୌତମାନନ୍ଦେ।